नमो भगवते वासुदेवाय। श्रीमद् भगवद गीतार प्रथम अध्याय प्रसंग आम शुणुचे। धृतराष्ट्र प्रश्नर उत्तर संजय दौंस नोटिस श्लोक रे अवधारण कले बा किम कुर्वत संजय। संजय कौन युद्ध क्षेत्र में कौन कले, मोर पुत्र कौन कले, तार उत्तर दे सारा पर संजय निर्धारण कर दौंस निर्दिष्ट भाव कौन युद्ध होती निश्चित एवं युद्धर जो भूमिका युद्ध पूर्व गुरु को कौन कहले दुर्योधन। दुर्योधन आमर ओडिशा रे लोक मैंने दुर्योधन गोटे विशेषण दिखती मानी दुर्योधन, तार बहुत सम्मान सम्मान आशा जार जिते सम्मान आशा रमानी न मान दे न कीर्तनीय सदाहरी सम्मान पाइबार आशा जो गोटे जीवन रही भगवान को ईश्वर को सम्मान दे पारे भगवान को गुरु को वैष्णव को सम्मान दे पारे। सम्मान पाइबा लोकर दृष्टि से समस्त हो छोट सम्मान एटा गोटे दोष जे सम्मान सब प्राप्त होती से अन्य के सम्मान पाँच देखिए सही पारे आ सम्मान पाइबा लोक दृष्टि से समस्त हो छोट दुर्योधन स्वभाव से आईला द्रोणाचार्य को एवं पितामह भीष्म को परोक्ष भाव में कटुक्ति कलापर द्रोणाचार्य तो मत सही ने पितामह भीष्म जेहेतु सेनापति थे काली शुणुले शंख बजेले जेहेतु महाजन से सूचना देते किंचित अपि अनुक्ता शंखनादेन किसी न कहीकि शंखनाद द्वारा शंखनादेन शंखनाद करके सूचेले जय पराजय तब ईश्वर अधीन तत् निमित्त क्षेत्र धर्म शरीर ताक्षामि मु क्षेत्रीय धर्म शरीरटा छाड़ देवी कि जय पराजय होती भगवान यह महाजन मान निष्पत्ति से मैंने जहा जीवन किसी करती सब निर्भर तर आश्रय भगवान पाखे था जय पराजय कौन जीवन सुख आसव दुख आसव लाभ आसव क्षति आसव महाजन मैंने जानती जय पराजय सुख दुख जो मैंने शास्त्र रहस्य जानती जो मैंने भगवान चरण कमल समर्पित होती जीवनटा समर्पित जो शब्द हूँ शब्दा जो समर्पित अर्पित नुहे सम्यक अर्पित समर्पित ये शब्द सब बारंबार बारंबार लगुच जो आम वैष्णव टर्म लगुच अर्पण जमती कर्मकांड लगे यज्ञ अर्पण कर यहाँ अर्पण अर्पण शब्द लगे आश्रय लगे आमर सब उपसर्ग लगुच समर्पण स उपसर्ग समर्पित हो पड़ पितामह भीष्म जनईदे शंख बजे कि जनईदे किंतु हृदय हृदय भावटा को दुर्योधन धरी पार नथले जहाँ स्थूल बुद्धि से शास्त्रमर्म शास्त्र पढ़ले भी शास्त्रमर्म जापर उद्देश्य निर्मल नुहे ना हृदय सरल नुहे शास्त्र जमी ना जे समस्ते श्रद्धा करदे गुरु पाख समस्ते मंत्र ने किंबा शास्त्र समस्त श्रद्धा गले समस्त जे फलवती कर तार माने ना फलवती हम मंत्र प्राप्त हेले मंत्र फलवती कारण जो मैं ग्रस इंटेलीजेंट जो मैं कौन कहुए स्थूल बुद्धि संपन्न जे मैंने जहाँ कथा सार जिनटा को ग्रहण कर पारे भारवाही से मानकर कौन से बहुत किसी पढ़े बहुत किसी जानवे बहुत किसी सेवा पत्र कले भी सारा जिनस जापार ना पुणी से देह अभिनिवेश निज आड़ को निजर सुख दुख मान सम्मान इड़क पड़े ଶାସ୍ତ୍ର ପ୍ରକଟ ହେବେନି। ଭଗବତ ଶକ୍ତି ବା ତଦୀୟ ବସ୍ତୁ ଯେତେ ଏସବୁ ପ୍ରକଟ ଜିନିଷ, ଏଟାକୁ ବାରମ୍ବାର ମନେ ରଖିବାକୁ ପଡ଼ିବ। ଏସବୁ ପ୍ରକଟ ଜିନିଷ, ଏମିତି ନାହିଁ ଏଇଟା ଗୋଟେ ଆମର ଏକ୍ସରସାଇଜ କରନ୍ତି ନା, ଆମେ ସାର୍ମାନେ ସବୁ କୁହନ୍ତି ଏ ଏକ୍ସରସାଇଜ ଭଲ ଭାବେ ଏକ୍ସରସାଇଜ କର, ଏକ୍ସରସାଇଜ କର। ସେଥିପାଇଁ ଦୁଇଟା ଖାତା ଥାଏ, ବାବୁ ଜାଣିଛ ନା ନାହିଁ କ'ଣ କି ଖାତା, ଗୋଟେ ରଫ୍ ଖାତା ସେଟା କୁହାଯାଏ, ସାର୍ ବାଡ଼େଇବେ ଗୋଟେ ରଫ୍ ଖାତା ଆଉ ଖାତା ଫାଇନାଲ। ରଫ୍ ଖାତାରେ ତୁମେ ସାଙ୍ଗେ ସାଙ୍ଗେ ଏକ୍ସରସାଇଜ କର, ଏକ୍ସରସାଇଜ କରାଯାଏ ସାର୍ ସେଥିରେ ରଫ୍ ଖାତାରେ, ଭୁଲ ଠିକ ତୁମେ ଯାହା ରଫ୍ ଖାତାରେ ଇଏ କରିବ। ସେଥିପାଇଁ ଯେତେବେଳେ ଫାଇନାଲ ଖାତାଟା ଟ୍ୟୁସନ ଯେତେବେଳେ ପଢ଼ାଉଛୁ ସେତେବେଳେ ଗୋଟେ ରଫ୍ ଖାତା ରଖା ହେଇଥିବ, ଫାଇନାଲ ଯେତେବେଳେ ସାର୍ ଦେଖିବେ ଦେଖିକି କହିବେ ଆଣିଲେ ତୁ ରଫ୍ ଖାତା ଆଣିଲୁ କ'ଣ ଲେଖି ଲେଖିବା କ'ଣ ସେଠି ଲେଖିଛୁ, ଧରା ପଡ଼ିବ ମିଛ କଥା କହୁଥିଲେ ଧରା ପଡ଼ିବ ବାଡ଼ା ହବ। ସେ ଯେମିତି ସବୁ ପ୍ରାକ୍ଟିସ କରିକି କିଛି ପାରନ୍ତି, ଏଇଟା ସେମିତି ନୁହେଁ। ଇ ରିଅଲାଇଜେସନ ସେମିତି ଲାଗିବ, କିଛି ଆଚିଭମେଣ୍ଟ ଗୋଟେ ପ୍ରାକ୍ଟିସ କରିକି କରିଦେବ ନାହିଁ। ଆମର ବି ଯେତେବେଳେ କୁହାଯାଇଛି ପ୍ରାକ୍ଟିସ କରିବା ପାଇଁ, ପ୍ରାକ୍ଟିସଟା ଆମେ କାହିଁ କରୁଛେ, ଆଚିଭମେଣ୍ଟଟା ଆମ ହାତରେ ନାହିଁ। ଆଚିଭମେଣ୍ଟ ଏଇ ତ ହେଉଛି ଗୋଟେ ଟ୍ରାନ୍ସଡେଣ୍ଟାଲ ଜିନିଷ, ଆଉ ଏଇଟା ସବୁ ରିଭିଲ ଜିନିଷ, ଏଇଟା ଅଛି। ଆମେ ପ୍ରାକ୍ଟିସ କରୁଛେ କେବଳ ଏତିକି ମନେ ରଖିବାକୁ ପଡ଼ିବ, ଆମର ସ୍ୱଭାବ ଆମର ଇନ୍ଦ୍ରିୟମାନଙ୍କୁ ବିଷମୁକ୍ତ କରିବା ପାଇଁ ବାସ। ଯେପର୍ଯ୍ୟନ୍ତ ଇନ୍ଦ୍ରିୟମାନେ ବିଷୟ ସ୍ୱାଦ ମନଟା ଯେତେ ପର୍ଯ୍ୟନ୍ତ କାମ କ୍ରୋଧ ଲୋଭ ସାଂସାରିକ ବସ୍ତୁରୁ ଦୂରରୁ ଯାଇନି, ସେତେ ପର୍ଯ୍ୟନ୍ତ ଆମକୁ ଏ ସାଧନ କରିବାକୁ ପଡ଼ୁଛି, ପ୍ରାକ୍ଟିସ କରିବାକୁ ପଡ଼ୁଛି। କିନ୍ତୁ ସ୍ପିରିଚୁଆଲ ଜିନିଷ ଯେଉଁ ରିଭିଲିଂ ହବ ସେଟା ଅଲଗା ଜିନିଷ। ଦୁର୍ଯ୍ୟୋଧନଙ୍କ ପାଖରେ ଯେ ଜ୍ଞାନ ନଥିଲା ତା ନୁହେଁ, ଜ୍ଞାନ ବି ଥିଲା ବହୁତ। ରାବଣ ପାଖରେ ଜ୍ଞାନ ଥିଲେ, ଦୁର୍ଯ୍ୟୋଧନ ପାଖରେ ଥିଲେ, ହିରଣ୍ୟକଶିପୁ ପାଖରେ ଥିଲେ, ସେମାନେ ଶାସ୍ତ୍ର ତତ୍ତ୍ୱବେତା, ଯେଉଁଟା ଆମେ ଜାଣିନେ ସେ ବିଷୟରେ ଜାଣିଛୁ। ଜ୍ଞାନ ସହିତ କିଛି ମତଲବ ନାହିଁ, ତୁମେ ବହୁତ ବଡ଼ ଜ୍ଞାନୀ ହେଇଗଲେ ଯେ ସଂସାରରେ ତୁମେ ବହୁତ ବଡ଼ ଭଗବାନଙ୍କ ଆଗରେ, ତାର କିଛି ମାନେ ନାହିଁ। ଭଗବାନ ଯାହାକୁ ବରଣ କରିବେ, ଯିଏ ନା ଅଛନ୍ତି ନା, ନାୟାତ୍ମା ପ୍ରବଚନ ଲଭ୍ୟ ନ ମେ ଦୟା ବା ବହୁନ ଶ୍ରୁତି, ବହୁତ ଶୁଣିଲେ ବହୁତ ପ୍ରବଚନ ଦେଲେ ଆତ୍ମାର ସେଥିରେ ପ୍ରସନ୍ନତା ନାହିଁ। ଯେ ନମ୍ବେ ବୃଣୀତ ତନୁ ସେଠି ଅଛନ୍ତି ନା, ସେ ଯାହାକୁ ପରମାତ୍ମା ସ୍ୱୀକାର କରନ୍ତି, ପରମାତ୍ମା ସ୍ୱୀକାର କରନ୍ତୁ ତାଙ୍କୁ ଗ୍ରହଣ କରନ୍ତି, ତାଙ୍କ ତ ସବୁ ଜ୍ଞାନ ପ୍ରକାଶ ପ୍ରକାଶ୍ୟନ୍ତି ମହାତ୍ମା। ବାରମ୍ବାର ସେ ପ୍ରକାଶ ପ୍ରକାଶ ଶବ୍ଦଟା ଆସିଛନ୍ତି। ଜଣେ ବହୁତ ବ୍ୟାକୁଳ ହେବା ଉଚିତ ନା, ମୁଁ ଗୋଟେ ବହୁତ ବଡ଼ ଜ୍ଞାନୀ ହେଇଯିବି, ପଣ୍ଡିତ ହେଇଯିବି, ଏଇଟା ହେଇଯିବି, ତା ନାଇଁ ନାଇଁ ସେମିତି କିଛି ମାନେ ନାହିଁ, ଆବଶ୍ୟକ ନାହିଁ। ଜ୍ଞାନର ଚରମ ବସ୍ତୁ ହେଲା କୃଷ୍ଣଙ୍କର ଦାସ। କାୟ ମନ ବାକ୍ୟରେ ତୁମେ ଭଗବାନଙ୍କର ଦାସ ହେଇପାରୁଛ କି ନାହିଁ, ତୁମେ ପ୍ରଭୁ ମୁଁ ଆପଣଙ୍କର, ତାଙ୍କର ପ୍ରୀତିପୂର୍ଣ୍ଣ ସେବା, ତାଙ୍କ ପାଖରେ ଜୀବନଟାକୁ ସମର୍ପଣ, ଏଇଟା ହେଉଛି ଜ୍ଞାନର ଚରମ ଜିନିଷ। ଆଉ ସଂସାର ଯଦି ଜ୍ଞାନ ଆମର ଦେଖିବାର ଅଛି, ସେ ଲାଇନ୍ ଅଲଗା। ସଂସାରରୁ ଧନ ପାଇବାର ଅଛି, ସଂସାରରୁ ସମ୍ମାନ ପାଇବାର ଅଛି, ସେଇଟା ସେ ଲାଇନ୍ ଅଲଗା। ଆମର ଏ ପରମ୍ପରାର ପଥ ହେଉଛି ଅଲଗା। କିନ୍ତୁ ମହାପ୍ରଭୁ ଯେତେବେଳେ ଗୟାରୁ ଫେରିଲେ ସେ ବ୍ୟାକରଣ ପଢ଼ୁଥିଲେ, ଯେତେବେଳେ ବ୍ୟାକରଣ ପଢ଼ିଲେ ସବୁ ସୂତ୍ରକୁ ସବୁ କୃଷ୍ଣ ନାମରେ କଲେ। ତେଣୁ ଶିଷ୍ୟମାନେ ଯେତେ ପଚାରନ୍ତି ଯେ ଗୁରୁଦେବ ଆପଣ ଆଉ କିଛି ପଢ଼ଉନାହାନ୍ତି କାହିଁ, ମହାପ୍ରଭୁ ସେଠି କହିଦେଲେ ଏଇ ଜଗତରେ ବିଦ୍ୟା କ'ଣ, ବିଦ୍ୟା ହେଉଛି କେବଳ କୃଷ୍ଣ ନାମ। ସେ ହିଁ ବ୍ୟାକରଣ ପଣ୍ଡିତ ଥିଲେ, ନିମାଇ ପଣ୍ଡିତ ଥିଲେ, କିନ୍ତୁ ଶେଷରେ ଯେତେବେଳେ ଗୁରୁପାଦାଶ୍ରୟ ଫେରିଲେ ସେ ବିଲକୁଲ କିଛି ପଢ଼େଇଲେନି, କୌଣସି ସୂତ୍ର କିଛି ନାହିଁ। ଯେଉଁ ସୂତ୍ର ଛାତ୍ରମାନେ ଯେତେବେଳେ ଯାହା ବ୍ୟାଖ୍ୟା କରିବେ ତାର ବ୍ୟାଖ୍ୟାଟାକୁ ସେ ସବୁବେଳେ ଯେତେବେଳେ ପ୍ରଶ୍ନ କରିବେ ତାର ବ୍ୟାଖ୍ୟାଟାକୁ ସବୁବେଳେ କୃଷ୍ଣ ନାମରେ ହିଁ ଦେବେ। ଏ ସାର ସମସ୍ତ ଜ୍ଞାନ ସବୁ ଜିନିଷର ସାର ହେଉଛି ମତି କୃଷ୍ଣ ଚରଣରେ ଗୁରୁ ବୈଷ୍ଣବ ଚରଣରେ ରହୁଛି କି ନାହିଁ, ସେଇଟାକୁ ଟେଷ୍ଟ କରି ଦେଖ। ବହୁତ କିଛି ସବୁର ଫଳଟା ହେଉଛି ସେଇଟା ମନମୁନା ଭାବ, ଆଜି ସେଇଟା ନ ହେଇକି ଆମର ସବୁକିଛି ଆଚିଭମେଣ୍ଟ ହେଲା କ'ଣ ଲାଭ ହେଲା ଆମର। ଭଗବାନଙ୍କ ପାଖରେ ମତି ରହୁଛି କି ନାହିଁ, ତାଙ୍କର ସୁଖ ତ ଆମର ଚିନ୍ତା ଆସୁଛି କି ନାହିଁ, ମୁଁ ଏଇଟା କରିବି ସେଇଟା କରିବି ଏମିତି ହେବି ସେମିତି ହେବି, ଏଇଟା କ'ଣ ଆବଶ୍ୟକ ଅଛି, କିଛି ଆବଶ୍ୟକ ନାହିଁ ସେଥିରେ, କିଛି ନାହିଁ। ସେଇଟା ଗୋଟେ ମାଇଣ୍ଡକୁ ସାଟିସ୍ଫିକେସନ, କିଛି ଦିନ ପାଇଁ ତୁମ ମନକୁ ଗୋଟେ ସୁଖ ଦେବ, ସେଥିରେ କିଛି ତୁମକୁ ଲାଭ ହେବନି। ଏଇଟା ଆତ୍ମାନନ୍ଦର ମାର୍ଗ, ଏଇଟା ମନ ଆନନ୍ଦର ମାର୍ଗ ନୁହେଁ, ଏଇଟା ସାବଧାନ ରହିବାକୁ ପଡ଼ିବ। ଭକ୍ତି ଯୋଗ ଆମେ ଆତ୍ମାର ଆନନ୍ଦ ପାଇବା ପାଇଁ ଆସିଛେ, ମନର ଆନନ୍ଦ ପାଇବା ପାଇଁ, ବୁଦ୍ଧିର ଆନନ୍ଦ ପାଇବା ପାଇଁ, ଦେହର ଆନନ୍ଦ ପାଇବା ପାଇଁ ଆମେ ଆସିନି। ଆତ୍ମା ଆନନ୍ଦ ହେଇଗଲେ ମନର ଆନନ୍ଦ ମିଳିଯିବ, ବୁଦ୍ଧିର ଆନନ୍ଦ ମିଳିଯିବ, ଦେହର ଆନନ୍ଦ ମିଳିଯିବ। ଆମେ କ'ଣ ଦେହ ମୋର ଯେମିତି ଯୋଗୀମାନେ କ'ଣ ଯୋଗ କାହିଁ କରିବେ, ଦେହ ଭଲ ରହିବ। ଯୋଉ ଯୋଗମାନେ ଆଉ ଜ୍ଞାନୀ ଯୋଗୀ ଏମାନେ ଯୋଉ ସାଧନ କରନ୍ତି, ତାଙ୍କ ସାଧନ ମୁଖ୍ୟ ଉଦ୍ଦେଶ୍ୟଟା କ'ଣ, ମନଟା କେମିତି ସଂଯମ ହବ, ତାଙ୍କର ଗୋଟେ ଗୋଟେ ଫିକ୍ସ ନା ଗୋଟେ ପାଇଁ ସେ ସାଧନ କରୁଛନ୍ତି। ଯେ ଜ୍ଞାନୀ ସେ କେମିତି ନିର୍ବାଣ ମୁକ୍ତି ମୁଁ ପାଇବି ସେ ତାହେଲେ ଚିନ୍ତା କରିବ। ଆମର ଏଇ ଆତ୍ମାର ଆନନ୍ଦ ପାଇବା ପାଇଁ ଆମେ ଆସିଛେ। ଆତ୍ମାନନ୍ଦଟା ଜଗତର କୌଣସି ଜାଗାରେ ଆଭେଲେବୁଲ ନାହିଁ, କେଉଁଥିରେ ମିଳିବ କି ନାହିଁ, ନା ଆମେ ନିଜେ ଚେଷ୍ଟା କରି ପାଇପାରିବା ନା ଆଉ ଆମ କିଏ ଦେଇପାରିବି। ଆତ୍ମାନନ୍ଦଟା ଆତ୍ମା କାହାର ଅଂଶ, ପରମାତ୍ମାଙ୍କର, ତେଣୁ ପରମାତ୍ମା ହିଁ କେବଳ ଦେଇପାରିବେ, ଯିଏ ପ୍ରୋପ୍ରାଇଟର ସେ ପ୍ରପର୍ଟି ଦେବ। ଏ ସବୁ ସୂକ୍ଷ୍ମ ସୂକ୍ଷ୍ମ କଥା, ବହୁତ ଶାସ୍ତ୍ରଜ୍ଞ ବହୁତ ପାଠ ପଢିକି ବହୁତ ହରିନାମ କଲା ପରେ ବି ତୁମେ ଯଦି ଏତିକି ଜିନିଷକୁ ନ ଜାଣିପାରିଲ ତ ଭ୍ରମିତ ହବ। ଏଠିକି ଆମେ ଆତ୍ମାନନ୍ଦ, ଆତ୍ମାନନ୍ଦଟା କେମିତି ମିଳେ, ଆତ୍ମାନନ୍ଦଟା ମିଳିବ କେମିତି, ପରମାତ୍ମା ଖୁସି ହେଲେ ଆତ୍ମାନନ୍ଦ ମିଳିବ। ଆଉ ତୁମର କୌଣସି ପାରାଫେନାଲାଇଜ୍ କିଛି କାମ କରିବନି, ମନ ରଖିତ କୌଣସି ଜିନିଷ କିଛି କାମ କରିବନି, ସବୁ ଜିରୋ ହେଇଯିବ। ଯେପର୍ଯ୍ୟନ୍ତ ଭଗବାନ ଖୁସି ନ ହେଇଛନ୍ତି, ପ୍ରସନ୍ନ ନ ହେଇଛନ୍ତି, ତୁମର କ'ଣ ଯେତେ ପ୍ରକାର ଆକ୍ଟିଭିଟିଜ୍ ଅଛି ସେଟା ଆତ୍ମାକୁ କେବେ ଆନନ୍ଦ ଦେଇପାରିବ ନାହିଁ। କାରଣ ଆତ୍ମାର ଆନନ୍ଦଟା ନିର୍ଭର କରୁଛି ପରମାତ୍ମାଙ୍କର ଆନନ୍ଦ ଉପରେ। ପରମାତ୍ମା ଯେତେବେଳେ ଜୀବାତ୍ମା ଉପରେ ଖୁସି ହେଇଗଲେ ସେତେବେଳେ ଆତ୍ମାନନ୍ଦ ହେଇଗଲା, ଆତ୍ମାନନ୍ଦ ହେଇଗଲେ ବୁଦ୍ଧି ସ୍ଥିର ହେଇଯିବ, ବୁଦ୍ଧି ସ୍ଥିର ହେଇଗଲେ ମନ ଆନନ୍ଦ ରହିବ, ଇନ୍ଦ୍ରିୟମାନେ ସଂଯମିତ ହେଇଯିବ। ଇଏ ଗୋଟିଏ ପ୍ରୋସେସ୍। ଯୋଗୀମାନେ କାହା ଉପରେ ଫୋକସ୍ ଦେବେ, ମନ ଉପରେ, ଇନ୍ଦ୍ରିୟ ଉପରେ, ମନ ଇନ୍ଦ୍ରିୟ କେମିତି ସଂଯମ ରଖାଯିବ, ଏ ଦିଗରେ ବସିବା, ମୃଗ ଚମରରୁ ବସିବା, ଏମିତି ବସିବା, ସେମିତି ବସିବା, ହେଲେ ତାଙ୍କ ପ୍ରୋସେସ୍ ଏହା ଅଛି, ସେ ଧ୍ୟାନ କରିବ, ବିଷ୍ଣୁଙ୍କୁ ଧ୍ୟାନ କରିବ, କାରଣ ସେଠି ମନ ସ୍ଥିର ହେଲେ, ମନଟା ବିଷ୍ଣୁଙ୍କ ଚରଣ ସ୍ଥିର ହେଲେ ଇନ୍ଦ୍ରିୟ ଗୁଡ଼ିକ ସବୁ ସେଇଠି ଯାଇ ପହଞ୍ଚି। କିନ୍ତୁ ଆମେ ଭକ୍ତି ଯୋଗର ସାଧକ ହେଇକି ଆମେ ଏଇଟାକୁ ନ ଧରିପାରିବା, ଆ ଲାଭ କ'ଣ ଅଛି, ସେପାରେଟ୍ ଏଣ୍ଡ ଓଭର କିଛି ଏଠି କାର୍ଯ୍ୟ କରିବ ନାହିଁ। ଏଇ ପିତାମହ ଭୀଷ୍ମ ଯେମିତି ଶଙ୍ଖ ବଜାଇକି ଜଣେଇ ଦେଲେ, ବାସ୍ ଜୟ ପରାଜୟ, ମୁଁ ଯୁଦ୍ଧ କରିବା କଥା କରିବି କ୍ଷତ୍ରିୟ ଧର୍ମ ଯେହେତୁ, କିନ୍ତୁ ମୁଁ ସତ କଥା କହୁଛି, ଜୟ ବିଜୟ ଈଶ୍ୱରଙ୍କ ହାତରେ। ସେଗୁଡ଼ା କେହି ବି ନିରାଶ ହେବା ଉଚିତ ନୁହେଁ, ମୁଁ ଭକ୍ତି ଏତେ ଦିନ କଲି ମୋର କାହିଁ ଏମିତି ଅସୁବିଧା ହେଲା, ମୋର ଏମିତି ହେଇଗଲା, ବହୁତ ଭକ୍ତମାନଙ୍କର ଏସବୁ ପ୍ରଶ୍ନ, ସେ ଏତେ ଦିନ ଭକ୍ତ କରିଥିଲା ତାର ପୁଅ ଏମିତି ଚାଲିଗଲା, ତାର ଏମିତି ପ୍ରଭୁ ଚାଲିଗଲେ, ସିଏ ଏମିତି ଡୋନେସନ୍ ଦେଇଥିଲା ତାର ଏମିତି ଅସୁବିଧା ହେଇଗଲା, ତାର ଏମିତି ଅସୁବିଧା ହେଇଗଲା, ଯୋଉ ବିଭିନ୍ନ ପ୍ରଶ୍ନ ସମାଧାନ ଆସେ ତା ପ୍ରଶ୍ନର ଗୋଟିଏ ସରଳ ଉତ୍ତର, ଏଇଟା କିଏ କେତେ କ'ଣ କରୁ ନ କରୁ ସେଗୁଡ଼ିକ ଭଗବାନଙ୍କର ତୁମେ କ'ଣ କରିଛ, ତୁମର କ'ଣ ସେଥିରେ, ତୁମ ସହିତ କ'ଣ ତୁମର ବ୍ୟକ୍ତିଗତ ଚେଷ୍ଟା ସହିତ ଭଗବାନଙ୍କର ସମ୍ପର୍କ କିଛି ନାହିଁ। ଭଗବାନ ଖୁସି ହେବାର ଅଛି, ସେ ତୁଳସୀ ପତ୍ର ଖୁସି ହେଇପାରନ୍ତି, କୋଟି ଟଙ୍କାରେ ଖୁସି ହେଇପାରନ୍ତି, ସେଟା ତାଙ୍କ ଉପରେ ନିର୍ଭର କରେ। ସିଏ ପ୍ରସନ୍ନ ହେବାର ଅଛି, କାରଣ ସିଏ ପ୍ରସନ୍ନ ହେଇଗଲେ ଆତ୍ମା ପ୍ରସନ୍ନ ହବ, ଆତ୍ମା ପ୍ରସନ୍ନ ହେଇଗଲେ ଅଟୋମେଟିକାଲି ସବୁ ଠିକ ଲାଇନ୍ରେ ପଳେଇ ଆସିବ। ଏଇଟାକୁ ପ୍ରସାଦ କୁହାଯାଏ, ଭଗବାନ ଗୀତାରେ ଏ ଟର୍ମ ଲଗେଇଲେ, ମତ ପ୍ରସାଦ ତରିଷ୍ୟତି, ସେ ଶ୍ଳୋକ କ'ଣ ଅଥଚ ତଙ୍କର ମତ ପ୍ରସାଦ ତରିଷ୍ୟତି, ନା ନା ମତ ପ୍ରସାଦ ତରିଷ୍ୟତି, ସେଠି ଖାଲି ପ୍ରସାଦ ଶବ୍ଦ ପୁରା ସେ ଗୀତାର ସେ ଶ୍ଳୋକଟା ପୁରା ଲାଗିଛି, ଆରମ୍ଭଟା ନ ସକ୍ଷ ବିନକ୍ଷତି, ସେଟା ଅଲଗା ଶ୍ଳୋକ ଲାଗୁଛି। ମଚିତା ସର୍ବଦୁର୍ଗାଣ ମତ ପ୍ରସାଦ ତରିଷ୍ୟତି, ଆରମ୍ଭ ହଉଛି ମଚିତା ସର୍ବଦୁର୍ଗାଣ। ଗୀତା ତୁମେ ପଢିକି, ଗୀତା ପଢିନ, ସେ ଗୀତା ପଢିନ, ଭାଗବତ ପଢିବୁ, ଅଲଗା ପଢିବୁ ନାହିଁ, ଗୀତା ପଢିକି, ଗୀତା ତୁମକୁ ଶହେ ଶହେ ଥର କହିଲେ ନା ଗୀତାର ପ୍ରଭୁପାଦ 108 ଶ୍ଳୋକ ଯଦି ମନେ ରଖିବାକୁ ପଡିବ, ନା ତୁମେ ଶୁଣ ଖାଲି, ଲେଖାଲେଖି କିଛି କରିବା ଦରକାର ନାହିଁ, ଖାଲି ଶୁଣ, ଶୁଣିଲେ ତୁମର ଲାଭ ହବ। ତୁମେ ଯଦି ପଢିବା ପାଇଁ ଯଦି ଜାଣିବା ପାଇଁ ଚାହୁଁଛ, ପ୍ରଭୁପାଦ ଯେତିକି କହିଛନ୍ତି ଆଗେ 108 ଗୀତାର ଶ୍ଳୋକ ପ୍ରଭୁପାଦ କହିଛନ୍ତି, ସେ 108 ଶ୍ଳୋକ ତୁମକୁ ମନେ ରଖିବାକୁ ପଡିବ, ସେତିକି ମନରେ ରହୁନି, ଆଉ ଉପରକୁ ଯିବା ଦରକାର ନାହିଁ, ସେତିକି ପଢିକି ତାପରେ ଯିବ, କାରଣ ତୁମେ ଯେତେ ଉପର ସିଦ୍ଧାନ୍ତକୁ ଯାଅ ତୁମେ ଗୀତା ଧରଣ ମାନେ ତୁମର କିଛି କାମ କରିବନି, ଏଗୁଡ଼ା ସବୁ କିଛି କାମ କରିବନି, ପୁଣି ବୁଲି ବୁଲି ଏଠିକି ଆସିବ। ଏସବୁ ଇମ୍ପୋର୍ଟାଣ୍ଟ ଶ୍ଳୋକ, ମଚିତା ସର୍ବଦୁର୍ଗାଣ ମତ ପ୍ରସାଦ ତରିଷ୍ୟତି, ମଚିତା ସର୍ବଦୁର୍ଗାଣ କାଳ କେତେ ନମ୍ବର ଶ୍ଳୋକ ସିଏ ବାହାର କର, ମତ ପ୍ରସାଦ ତରିଷ୍ୟତି ଭଗବାନ କହିଛନ୍ତି, ସର୍ବଦୁର୍ଗାଣ ଦୁର୍ଗାଣ ପ୍ରତି ଶବ୍ଦକୁ ମନେ ରଖିବାକୁ ପଡ଼ିବ ତୁମକୁ, ନା ନା ଶୁଣ, ସିମ୍ପଲି ଶୁଣ, ତୁମର ଯଦି କିଛି ନାହିଁ, କେବଳ କେବଳ ଶ୍ରବଣ କର, ଭଗବାନଙ୍କୁ ସେବା କର, ଆଉ ଯଦି ଜାଣିବା ପାଇଁ କି ଚାହୁଁଛ, ତୁମର କଲ୍ଟିଭେଟ୍ କରିବା ପାଇଁ ଚାହୁଁଛ, ତୁମକୁ ସେମିତି ହେଇପାରିବନି, ସେମିତି ଉପର ଠାଉରିଆ କହିବ ମୁଁ ରାତାରାତି ବଢ଼ି ପଳେଇବି, ସେ କିଛି ହେଇପାରିବନି, ପୁରା ବେସ୍କୁ ଠିକ୍ ରଖିବାକୁ ପଡ଼ିବ। ଆମେ ତ ଆମେ ସବୁ ପଢ଼ୁଥିଲୁ, ଆମେ ଆମର ଆମର ବର୍ତ୍ତମାନ ସୁଦ୍ଧା ମୋ କତିରେ 30ଟା ଡାଇରୀ ଅଛି, ଆମ କତିରେ 30ଟା ଡାଇରୀ ଆମେ ଲେଖିଛୁ। ତୁମ ଭଳିଆ ଲ୍ୟାପଟପ୍ ଧରିକି ସବୁ ଲ୍ୟାପଟପ୍ ସବୁ ସେ ଲ୍ୟାପଟପ୍ ଫାପଟପ୍ ଫୋପାଡ଼ିବାକୁ ପଡ଼ିବ, ଲ୍ୟାପଟପ୍ରେ କିଛି ମନେ ରହିବନି। 30ଟା ଡାଇରୀ ଏଭଳିଆ 30ଟା ଡାଇରୀ ମୋ କତିରେ ବର୍ତ୍ତମାନ ମୁଁ ଦେଖେଇଦେବି। ଆମର ଗୀତାର ଶ୍ଳୋକକୁ ଆମେ ସବୁ ଲେଖିକି ରଖିଥିଲୁ, ଯେତେବେଳେ ବୁକ୍ ବ୍ୟାଗ୍ ଯାଇଥିଲୁ, ତୁମେ ତ ତୁମେ ଏଇଠି ରହୁଛ, ଫ୍ୟାନ୍ ଦେଇକି ଶୋଉଛ, ତୁମେ 2 ଘଣ୍ଟା ଯାଉଛ, ଆମେ ଯାଇକି ସ୍କୁଲ ପିଣ୍ଡାରେ ଶୋଉଥିଲୁ, କୂଅରୁ ପାଣି କାଢ଼ୁଥିଲୁ, ସେଇଥିରେ ଚୁଡ଼ା ଖାଇକି ସ୍କୁଲ ପାଠ, ସେତେବେଳେ ଆମେ ବୁକ୍ ବ୍ୟାଗ୍ କରୁଥିଲୁ, ବୁକ୍ ବ୍ୟାଗ୍ ବେଳେ ଆମେ ମନେ ରଖିଥିଲୁ ଶ୍ଳୋକକୁ ସବୁ, ଆଉ ଖାତା ଏଡ଼ି ଏଡ଼ ଡାଇରୀ ସବୁ ଆମ ପକେଟରେ ପଡ଼ିଥିବ, ଯେଉଁଠି ଫାଙ୍କା ପାଇବୁ ସେ ଶ୍ଳୋକକୁ ଦେଖିବୁ, ଆମର ଜାଣିବାର ଇଚ୍ଛା ଥିଲା ଜାଣିବୁ। ଆଉ ଉପର ଠାଉରେ ବହିରେ ଅଛି, ଖାତାରେ ଅଛି, ଏମିତି ହବନି, ତୁମକୁ ମନେ ରଖିବାକୁ ପଡ଼ିବ, ଯେ ମନେ ନ ରଖୁଛ ଶୁଣ, ସିମ୍ପଲି ଶୁଣ, ଆଉ ଆଉ କିଛି ବେକାର ତୁମର ଅଲଗା କିଛି କାମ ଦେବନି, କାରଣ ଏଇଟା ଉପର ଠାଉରେ ଜିନିଷ ନୁହେଁ। ମଚିତଃ ସର୍ବଦୁର୍ଗାଣି ମତ୍ ପ୍ରସାଦାତ୍ ତରିଷ୍ୟସି ଅତଚେତ୍ ଅତଚେତ୍ ମହଂକାରାନ୍ ଶୋଷ୍ୟସି ବିନାକ୍ଷସି। ମତ୍ ଚିତଃ ମତ୍ ଚେତନା ସର୍ବଦୁର୍ଗାଣି ସର୍ବପ୍ରତିବନ୍ଧକାନି ସବୁ ଅସୁବିଧା ମତ୍ ପ୍ରସାଦାତ୍ ତରିଷ୍ୟସି ପ୍ରସାଦାତ୍ କୃପା। ଯେତେ ଯଦି ମୋ କଥା ତୁମେ ନ ଶୁଣୁଛ, ଅହଙ୍କାର ତୁମର ବିନାଶ ହେଇଯିବ, ଭଗବାନ କହୁଛ। ମଚିତଃ ସର୍ବଦୁର୍ଗାଣି ମୋ ଚେତନାରେ ରହିଲେ ସର୍ବଦୁର୍ଗାଣି, ଦୁର୍ଗ ଅର୍ଥ ବିପଦ, ସବୁ ବିପଦରୁ ତୁମେ ଯାଇପାରିବ। ତୁମେ ଗୀତା ତୁମେ ପଢ଼ିନ, ଆଉ ଉପରକୁ କ'ଣ, ଆଉ ଯେତେ ଉପରକୁ ଗଲେ କ'ଣ, କୁଆଡ଼େ ଯାଇପାରିବନି, ଉପରେ ଝୁଣ୍ଟିକି ପଡ଼ିବ ପୁଣି। ଗୀତାର 32 ଶ୍ଳୋକ ସହିତ ଟଚ୍ ତୁମର ଥିବ, ତାହେଲେ ତୁମେ ଭାଗବତ ଧର, ନହେଲେ ମୋର ଭାଗବତ ଧରନି। 700 ଶ୍ଳୋକ ସହିତ ପୁରା ଟଚ୍ ଥିବ, ମନେ ନ ରଖାଇପାରେ, ଇମ୍ପୋର୍ଟାଣ୍ଟ ଶ୍ଳୋକ ମନେ ରଖିଥିବ, କିନ୍ତୁ କେଉଁଠି ଫିଲୋସଫିଟା କ'ଣ ରହିଛି, ଦର୍ଶନ ଦର୍ଶନ ରହିଲେ ଉପରକୁ ଗୋଟେ କ'ଣ ଯିବ, କି ଯାଇପାରିବନି, ହେଲେ ଫେଲ୍ ହେଇଯିବ ତୁମେ ପରୀକ୍ଷାରେ। ଭଗବାନଙ୍କର ମୁଖ ନିଃସୃତ ବାଣୀ, ଏଥିରେ ସବୁ ସୂତ୍ର ଗୁଡ଼ାକ ଦିଆହେଲା, ଏଇ ସୂତ୍ରଟା ସବୁବେଳେ ଲାଗୁଛି ନା, ଆଉ ସବୁ ସୂତ୍ରଟା ଏଇଠି ଲାଗିବ। ପ୍ରସାଦ ଭଗବାନଙ୍କର କୃପା ବିନା କିଛି ହେଇପାରିବନି, ବିପଦ ଯାଇପାରିବନି। ଗୀତା ତୁମେ ମୋର କାହିଁ ବିପଦ ଆସୁଛି, ଏ ବିପଦ ଗୋଟିଏ ଶ୍ଳୋକର ପଟକିନି ଭଗବାନ ଦେଖାଇଦେଲେ। ମୋ ଚିତଃ ସର୍ବଦୁର୍ଗା ଆଣି, ଯେପରି ମୋ ଚେତନାରେ ତୁମେ ନ ରହିଛ, କୌଣସି ବିପଦ ଯିବନି, ବାସ୍ ଷ୍ଟ୍ରେଟ୍ ଆନ୍ସର। ଆଚ୍ଛା, କେମିତି ମୁଁ ସଂସାର ତରିବି, ମତ୍ ପ୍ରସାଦ ତରିଷ୍ୟତି, ମୋ କୃପାରୁ ତୁମେ ତରିବ। ଗୀତାର ପ୍ରତି ଶ୍ଳୋକ ସହିତ ଆମର ସବୁ ଟଚ୍ ରହୁଥିଲା ବାରମ୍ବାର, ସେମାନେ ଗୀତା କ୍ଲାସ୍ ପ୍ରଭୁପାତ ପ୍ରଭୁପାତ ଗୀତା କ୍ଲାସ୍ ଟା ରଖିଛନ୍ତି ନା, ଆଉ ଗୀତାର ଶ୍ଳୋକ ସବୁ ମନେ ରଖିବାକୁ ପଡ଼ିବ। ଆଉ ଜଣେ ମନେ ନ ରଖୁଛି, ସାର ଜିନିଷ ଶୁଣିବାକୁ ପଡ଼ିବ, କହିଲେ ଶୁଣ, ସାର ଜିନିଷ ଗ୍ରହଣ କର, ସେବା କର, ଚାଲ। ଆଜି ପଢ଼ିବାକୁ ପଡ଼ିବ, ତୁମେ ପଢ଼ିକି ତୁମେ ଚାହୁଁଛ ମୁଁ କିଛି ଗୋଟେ ଜାଣିବି, କ'ଣ କରିବି, ତୁମକୁ ସିଷ୍ଟମେଟିକାଲ ଲାଇଫ୍ ଷ୍ଟାଇଲ୍ ଯିବାକୁ ପଡ଼ିବ। ଏମିତି ତୁମେ ଡେଇଁ ପଢ଼ିକି ରାତାରାତି ଭାଗବତ ପଢ଼ିଦେବେ, ଏଟା ପଢ଼ିଦେବେ ସେଟା ପଢ଼ିଦେବେ, ବନ୍ଦ କର, ଆଗେ ଗୀତା ପଢ଼, ଗୀତା ପଢ଼ିବା ପୂର୍ବରୁ ଆଗେ ବୈଷ୍ଣବ ଭଜନ ପଢ଼, ଗୀତା ପଢ଼ିବା ପୂର୍ବରୁ ଉପଦେଶ ଅମୃତ ପଢ଼, ପ୍ରଭୁପାଦଙ୍କ ଶିକ୍ଷା ଗୁଡ଼ିକ ପଢ଼, ଆମେ ସବୁବେଳେ ଟଚ୍ କରିଦେଉ ସିଷ୍ଟମେଟିକାଲ। ଆମର ସେ ଆଜି ସେ ଶିକ୍ଷାଟା କିଏ କହିଦେଲା, ମନେ ପଡ଼ିଯାଉଛି, ପ୍ରଭୁଚନ ହଁ ପ୍ରଭୁପାଦ ଏଇଟା କହିଛନ୍ତି, ଆତ୍ମବିଜ୍ଞାନ ଏଇଟା ଅଛି, କପଡ଼ ଶିକ୍ଷା ମଧ୍ୟ ଏଇଟା ଅଛି, କୁନ୍ତି ଶିକ୍ଷାରେ ଏହା ଅଛି, ସବୁଟା ପଢ଼ୁଛୁ। ପ୍ରଭୁପାଦଙ୍କ ଗ୍ରନ୍ଥ ସବୁ ଟଚ୍ କରିବା ଦରକାର। ଭାଗବତ ଆମେ ପଢ଼ିକି ସବୁ ନୋଟ୍ କରିଥିଲୁ, ପ୍ରଭୁପାଦଙ୍କ ତାତ୍ପର୍ଯ୍ୟର ନୋଟ୍ ଅଛି, ତୁମେ ତ ତାତ୍ପର୍ଯ୍ୟ କେବେ ତୁମ ଖାତାରେ ଖାତା ଖଣ୍ଡେ ବି ନଥିବ। ତୁମେ ଭାବରେ ଆମେ ଟିକା ଟିପ୍ପଣୀ ଏବେ ଗୋଟେ ଖାଲି ପଢ଼ି ଦେଉଛୁ, ଲୋକ ସାଧାରଣ ଭାବରେ ଆମେ ଟିକା ଟିପ୍ପଣୀ ଏବେ ପଢ଼ି ଦେଉଛୁ, ମୋ ପାଖରେ ବର୍ତ୍ତମାନ ଚାଲ, ମୁଁ 10ଟା ଖାତା ଦେଖେଇବି, 10ଟା ନୋଟ୍ ଏଭଳିଆ ରଖୁଛି, ତୁମେ ତ କେବେ କୁଆଡ଼େ କିଛି ମୁଁ ଦେଖୁନି, ମୋତେ ଦେଖିଲେ ଖୁସି ଲାଗୁଛି ଯେ ମୁଁ ଏତିକି ପ୍ରଭୁପାଦ ଭାଗବତ ଆଜି ରଚନ ଲେଖିଥିଲି, ତାତ୍ପର୍ଯ୍ୟ ଗୋଟେ ମୋତେ ଏତେ ଭଲ ଲାଗେ, ମୁଁ ସବୁ ଲେଖିକି ରଖିଛି, ପ୍ରଭୁପାଦ ଏଇ ଶ୍ଳୋକରେ ଏଇ ତାତ୍ପର୍ଯ୍ୟ କହିଛନ୍ତି, ମୁଁ ସବୁ ଲେଖିକି ମୋର ଏଇଭଳିଆ 10ଟା ଡାଇରୀ। ପୁଣି ଡାଇରୀ ଆମର ନଥିଲା, ତୁମର ଏଇ ସମୟ ତ ପଇସା ଦେଇଅଛି, କେଉଁ ଡାଇରୀ ନେଇ ଆସୁଛ, କେଉଁ ଗ୍ରସ୍ତ କହିଲେ ନେଇଆସିବ। ମୋର 70-90% ମୋ ନିଜ ବଡ଼ି ଆମର ବଡ଼ିମାନେ ଆମେ କହୁନୁ, ଜ୍ଞାନ ଏମିତି ମିଳେନି, ତୁମେ ଯେମିତି ଭାବୁଛ ଜ୍ଞାନ ସେମିତି ବହିରେ ନାହିଁ, ଜ୍ଞାନ ଜ୍ଞାନ ବହିରେ ନାହିଁ, ଜ୍ଞାନ ଗୁରୁଙ୍କ ପାଖରେ ଅଛି, ଗୁରୁଙ୍କ କୃପାରେ ମିଳେ। ଆମ କତିରେ ପଇସା ନଥିଲା, ପେପର ନାହିଁ, ଭାଗବତ ମୁଁ ପ୍ରବଚନ ଦିଏ, ଭାଗବତ କଥା କରେ, ମୋ କତିରେ ପଇସା ନଥାଏ ପେପର କିଣିବା ପାଇଁ, ଅକ୍ସଫୋର୍ଡର ପେପର ଯେଉଁ କିଣା ହେଉଛି, କ'ଣ ବର୍ତ୍ତମାନ ଏ ଯେଉଁ ଅକ୍ସଫୋର୍ଡର ଯେଉଁ ପେପର A4 ସାଇଜ୍ ଜେରକ୍ସ ପେପର, ତା ଗୋଟେ ପଇସା 2 ଟଙ୍କା, ଟଙ୍କାଟେ 1.5 ଟଙ୍କା, ଗୋଟେ ଭାଗବତ କଥା ଲେଖିବାକୁ ହେଲେ ଆମକୁ 30 ପେଜ୍ ଦରକାର, 30 ଟଙ୍କା ଆମ ପାଖରେ ନଥାଏ। ତେଣୁ ଆମେ କ'ଣ କରିବୁ, ଆମକୁ ଯେଉଁ ପୁଡ଼ିଆ ପ୍ରସାଦ ମିଳେ, ବାସନ ମାରିଦେଲେ ଯେଉଁ ପ୍ରସାଦ ମିଳେ, ତାକୁ ନେଇକି ପ୍ରତାପରତ୍ର ପ୍ରଭୁ ଥାନ୍ତି, ପ୍ରେସ୍ରେ ଦେବୁ। ଆମେ ଏମିତି ପଢ଼ିଛୁ, ତୁମେ ବାବାଜୀ ହବ, ତୁମେ ବାବାଜୀ ହବ, ଛାଡ଼ି ଘରକୁ ପଳେଇବ, ଆମର ଅଭାବ ନଥିଲା, ଆମେ 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 ଗ୍ରାଜୁଏସନ୍ ପଢ଼ିକି ସାଇନ୍ସ ଷ୍ଟୁଡେଣ୍ଟ ହେଇକି ଫାର୍ଷ୍ଟ କ୍ଲାସ୍ ଷ୍ଟୁଡେଣ୍ଟ ହେଇକି ଆମେ ଆସିକି ଚାକର ଭଳିଆ ଚଳୁଥିଲୁ। ତୁମେ ଘରକୁ ପଳେଇବ, ବର୍ତ୍ତମାନ ଆମେ ଯେଉଁ ପରିସ୍ଥିତିରେ ସବୁ ଚଳୁଥିଲୁ, ଖଣ୍ଡେ ଖାତା କଥା ଜାଣେ ମାଗିବୁ କାମ ପ୍ରେଜେଣ୍ଟ ମାଗିବୁ କି ଆଜ୍ଞା ଆମେ ଖାତା ଦେଇଥିଲୁ ଲେଖିବୁ ବୋଲି, ନାଇଁ ତାଙ୍କୁ ଯାଇକି ଦେବୁ ପ୍ରସାଦ ଟିକେ, ସେ ସେ ସବୁ ପଳେଇଗଲେଣି ସବୁ ଆଜିକାଲି ନାହାନ୍ତି, ଆଉ ତାଙ୍କୁ ପ୍ରସାଦ ଟିକେ ଦେବୁ। ଆଉ ପ୍ରସାଦ ଦେଲେ ଆଉ ସେମିତି ପ୍ରସାଦ ସିଏ କ'ଣ ଶୁଣିବେ କି, କାରଣ ପ୍ରତାର ଦୁର୍ବ ସେ ଭାରି ଷ୍ଟ୍ରିକ୍ଟ ଲୋକ, ସେ ଗାଳି ଦେବ କାହିଁକି ତୁମେ ଏଠିକି ଆସିଛ, ତ ସିଏ ତ ନଥିବ ଯାଇ ଦେଖିବ ଅଫିସର ପ୍ରତାର ଦୁର୍ବ ନାହାନ୍ତି, ମୁଛିକି ଯିବି ତା କଥା, ତମେ ପ୍ରସାଦ ଟିକେ ଦେବୁ, ଏ ମୋତେ ଖାତା ଟିକେ କରିଦେବୁ। ତ ସିଏ କ'ଣ କରିବ ନା, ଯେଉଁ ପେପର ଗୁଡ଼ାକ ରିଜେକ୍ଟ ହୁଏ କେଉଁଟା ପ୍ରିଣ୍ଟିଂ ପ୍ରେସ୍ରେ, ପେପର ଗୁଡ଼ା ସବୁ ରିଜେକ୍ଟ ହବ, ସେ ରିଜେକ୍ଟ ପେପର ଗୁଡ଼ାକ ସେ ବାଇଣ୍ଡିଂ କରି ସେ ଲୁଚେଇକି ସେ ରଖିଥିବ, ସେନେ ଆମ ରୁମ୍ରେ ଗଲାବେଳକୁ ସାଇକେଲରେ ଦେଇଦେଇକି ପଳେଇବ। ସେ ଏ ଯେଉଁ ବୋର୍ଡ ସବୁ ଏଇ ଯେଉଁ କଭର ପଡ଼େ, ଏ ବୋର୍ଡ ଗୁଡ଼ା ଯେଉଁଟା ରିଜେକ୍ଟ ପେପର ଗୁଡ଼ାକ ସବୁ ପ୍ରେସ୍ରେ, ସେ ରିଜେକ୍ଟ ପେପର ମୋର ବର୍ତ୍ତମାନ ଚାଲ ଭାଗ ଦେଖିବ, ମୋର 70% କଥା ସିଏ ସବୁ ରିଜେକ୍ଟ ପେପର ମୁଁ ତିଆରି କରିଥିଲି। ଗୋଟେ ପେପର ତାର ପ୍ରିଣ୍ଟ ହେଇଛି, ଆଉ ଗୋଟେ ପଛପଟଟା ହେଉଛି ଖାଲି, ସେଇ ପେପର କାରଣ ମୋର ପଇସା ନଥାଏ, ମୋର ଶହ ଶହ ମୁଁ କେତେ ଲେଖିଛି ତା ହିସାବ ପତ୍ର ନାହିଁ, ହଜାର ହଜାର ପେଜ୍ ମୋର ଭାଗବତ ଲେଖା ହେଇଛନ୍ତି, ମୁଁ କେଉଁଠୁ ଏତେ ପଇସା ଆଣିବି ସେତେବେଳେ, ଆଉ ମୁଁ ପଇସା ୱେଷ୍ଟ କରେନି, ମୁଁ କହିଲି ଏତେ ପଇସା ପେପର ପଡ଼ିଛି ତାକୁ ପଇସା ଦେଇଦେବି, ସେ ପ୍ରକାର ନଥିଲେ ସେ କାଟିଦେଇକି ପିସ୍ କରିକି 1/4 ସାଇଜ୍ କରିକି ଲୁଚେଇକି ରଖିଥିବ, ତା ଗୋଟେ ପ୍ରସାଦ ଦେଇକି ଆମେ ଆଣିଥିଲୁ। ଆଉ ଖାଲି ବହିଟା ପଢ଼ିଦେଇକି ଆମେ ଜ୍ଞାନ ପାଇଯିବୁ ନା କ'ଣ, ବହିଟା କେହି ପଢ଼ିଦେଇକି କେମିତି ଜ୍ଞାନ ପାଇଯାନ୍ତି, ବହିଟା ଯେମିତି ଜ୍ଞାନ ପଢ଼ିଥାନ୍ତି ନା, ବୁକ୍ ଷ୍ଟୋର ବାଲା ଯିଏ ପ୍ରିଣ୍ଟିଂ କରୁଛି, ଯେ ପ୍ରିଣ୍ଟିଂ କରୁଛି ପ୍ରିଣ୍ଟର ବାଲା କ'ଣ ଏଇଟା କହୁଛି ମେସିନ୍ ମ୍ୟାନ୍ ବାଲା, ସେ ଏକ ନମ୍ବର ଆଗେ ହେଇଥାନ୍ତା ଜ୍ଞାନୀ, ପ୍ରୁଫ୍ ରିଡର୍ ବାଲା ଏକ ନମ୍ବର ଜ୍ଞାନୀ ହେଇଥାନ୍ତା, ଜ୍ଞାନଟା ଏମିତି ରାସ୍ତାରେ ମିଳେନି ବା, ଜ୍ଞାନକୁ ଏମିତି ସେମିତି ମିଳେନି, ଗୁରୁଙ୍କୁ ସାଧନ ଗୁରୁଙ୍କ ପାଇଁ କିଛି କରିବାକୁ ପଡ଼ିବ, ସାଧନ କରିବାକୁ ପଡ଼ିବ, ତାଙ୍କୁ ନିଜର କରିବାକୁ ପଡ଼ିବ, ତାହେଲେ ତୁମକୁ ଜ୍ଞାନ ମିଳିବ ନା, ହଜାର ଶ୍ଳୋକ ମନେ ରଖିଥିବ କେଉଁଠି କ'ଣ ପ୍ରୟୋଗ ହେବ ତ ମୁଣ୍ଡ ଆସିବନି, ଆ ନିଜ ଜୀବନରେ ବି ଲାଗିବନି, କେଉଁଠି କେଉଁଠି ସେଟା ଲାଗିବ ତୁମେ କହିପାରିବନି। ଏଥର ଗୀତା ପଢ଼ିଛ ତୁମର ମନେ ନାହିଁ କି, କହିପାରିବନି କାହାକୁ, ଜଣେ କହିବେ କାହିଁ ବିପଦ ଆସୁଛି, କେମିତି ବିପଦରେ ତୋରିବ, ଗୋଟିଏ ଶ୍ଳୋକରେ ଦେଖେଇଦେବ ତା ପାଟି ବନ୍ଦ ହେଇଯିବ, ଭଗବାନଙ୍କ ହାତରେ ସବୁ ଅଛି, ଏବେ ତ ଆମ ବିଷ୍ମ କହିଦେଉଛନ୍ତି, ମୁଁ ଯୁଦ୍ଧ କରିବି କିନ୍ତୁ ମୁଁ ସୁଖ ଦୁଃଖ ବିଜୟ ପରାଜୟ ମୋ ହାତରେ ନାହିଁ, ଜୟ ପରାଜୟ ଆମ ହାତରେ, ମୋତେ ପ୍ରସାଦ ତରିଷ୍ୟତି ଭଗବାନ କହିଲେ, ଏଠି କହିଲେ ମଚିତ ସର୍ବଦୁର୍ଗା ଆଣି, ଏ କହୁଥିଲେ ନା ଆମେ ପରମାତ୍ମା ଖୁସି ନହେଲେ ଆତ୍ମା ମନ ବୁଦ୍ଧି ଇନ୍ଦ୍ରିୟ କେହି, ସେଇଟା ଚେତନାଟା ଦେଲେ ଭଗବାନଙ୍କ ଭଗବତ ଚେତନା ଆମେ ରହିବା, ସର୍ବବିପଦରୁ ଆମରୁ ସର୍ବଦୁର୍ଗା ଆଣି, ମତ ପ୍ରସାଦ ତରିଷ୍ୟତି, ମୋ କୃପାରୁ ତୁମେ ତରିଯିବ ଭୋ ସାଗର, ଅଥଚେତ ଅହଙ୍କାରତ୍ ନ ଶୋଷ୍ୟସି ବିନାକ୍ଷସି, ଏସବୁ ଇମ୍ପୋର୍ଟାଣ୍ଟ ଶ୍ଳୋକ, ଏ ଶ୍ଳୋକ ତୁମେ ଏତେ ମନେ ନ ରଖି, ତୁମେ କ'ଣଟା ପଡ଼ିବ ଭାଗବତ କ'ଣ ଧରିବ, ଭାଗବତ ହାତ ମାରିପାରିବେନି, ଗୀତାର ସବୁ ଶ୍ଳୋକକୁ ମାନେ ଇମ୍ପୋର୍ଟାଣ୍ଟ ଯେତିକି ଶ୍ଳୋକ ରହିଛନ୍ତି, ପ୍ରଭୁପାଦ କହିଛନ୍ତି, ପ୍ରଭୁପାଦ ବ୍ୟବହାର କରିଛନ୍ତି ସେ ଶ୍ଳୋକକୁ, ସେସବୁ ମନେ ରଖିବାକୁ ପଡ଼ିବ, ନହେଲେ ତୁମେ ସରଳ ଭାବରେ ଯେମିତି ଗୀତା ପଢ଼ୁଛନ୍ତି, ଗୀତା ପଢ଼ ଭାଗବତ ଟିକେ ପଢ଼ କଥା ଶୁଣ, କଥାର ସାର ଜିନିଷକୁ ଗ୍ରହଣ କର, ଗୁରୁ ବୈଷ୍ଣବଙ୍କୁ ଡାକ, ଆରାମସେ ଜୀବନ କଟିକି ଚାଲ। ଆଉ ତୁମେ ଚାହୁଁଛ ମୁଁ ଗୋଟେ କଲ୍ଟିଭେଟ୍ କରିବି କିଛି ଜାଣିବି, ସେଟା ଏଇଟା ସେମିତିକା ଗୋଟେ ଉପର ଠାଉରିଆ ନଲେଜ୍ ନୁହେଁ, ଏଇଟା ହେଉଛି ଆତ୍ମଜ୍ଞାନ ଗୁଡ଼ାକ ନା, ଏ ପ୍ରକଟ ଜିନିଷ ଗୁଡ଼ାକ, ତୁମେ ପଢ଼ିଛି ଖାଲି ଶ୍ଳୋକଟା ମନେ ରଖିଥିଲେ କ'ଣ ତୁମ ହୃଦୟକୁ ଆସିବନି କି ପ୍ରୟୋଗ ବେଳେ ତୁମର କାମରେ ଲାଗିବନି, ସେଟା କିଛି ହବନି, ଏ ଆତ୍ମଜ୍ଞାନ ଜିନିଷ, ଆତ୍ମା ପ୍ରସାଦ ଶବ୍ଦ ଆଉ ଆଉ ତୁମେ ଲଗେଇଛନ୍ତି ଗୀତାରେ ପ୍ରସାଦ ତରିଷ୍ୟତି, ହଁ ଆହୁରି ବି କେଉଁଠି ଲାଗିଛି ପ୍ରସାଦ, ହଁ ଦ୍ୱିତୀୟ ଧାରି ପ୍ରସାଦ କଥା ଅଛନ୍ତି, ହଁ ପ୍ରସାଦେ ସର୍ବଦୁର୍ଖାଣମ୍, ସେଠି ପ୍ରସାଦ ଅଛି, ପ୍ରସାଦେ ସର୍ବଦୁର୍ଖାଣମ୍ ହା ନିଜସ୍ୟ ଉପଜା, ଆମେ ପ୍ରଥମ ଆମେ ନୂଆ ନୂଆ ଡିବୋଟି ବେଳା ସବୁ ପଢ଼ିଥିଲୁ, ଆଉ ତୁମେ ସବୁ ଡିବୋଟି ହଉଛ, ତୁମକୁ ପୁଣି ଡିବୋଟି କରା, ତୁମେ ସେତେବେଳେ ଗୀତା ଡିବୋଟିକି ଆସୁଛ, କ'ଣଟା ମନେ ରଖୁଛ, ପ୍ରସାଦେ ସର୍ବଦୁର୍ଖାଣମ୍ ହା ନିଜସ୍ୟ ଉପଜା, ଦେଖି ଗୀତାରେ ଭଗବାନ କହୁଛନ୍ତି ମୋ କୃପାରୁ ତୁମର ସବୁ ଦୁଃଖ ଚାଲିଲ, କ'ଣ ବଡ଼ ବଡ଼ ଗୀତାର ବାଣୀ, ଏ ଗୀତା ବାଣୀ ପୁରା ବଡ଼ ଇଏ ସିଦ୍ଧାନ୍ତ ବାଣୀ ନା, ବହୁତ ସୁନ୍ଦର ବାଣୀ, ତୁମେ ଯେତେ ଲୀଳା ଯେତେ ସିଦ୍ଧାନ୍ତ ଉପରକୁ ଯାଅ ତାର କି ପଏଣ୍ଟ ଗୁଡ଼ା ସବୁ ଗୀତାରେ ଥିବେ, କାରଣ ପ୍ରଭୁବା ନିଜ ମୁଖରେ କହିଛନ୍ତି, ବଡ଼ ସୁନ୍ଦର ସିଦ୍ଧାନ୍ତ ବାଣୀ ସବୁ, ତେଣୁ ମହାଜନ ଏଇ କଥାରେ କହୁଥିଲେ, ମହାଜନ ସେ ସବୁ ଜାଣିଛନ୍ତି, ସିଧା କହିଦେଲେ କ୍ଷତ୍ରିୟ ଧର୍ମର ନିୟମ ହିସାବରେ ଏ ସ୍ୱରଟା ତୁମ ପାଇଁ ମୁଁ ଦେଇଦେବି, ସ୍ୱରଟା ତୁମ ପାଇଁ ଯୁଦ୍ଧ ମୁଁ କରିବି, ଜୟ ପରାଜୟ କାହା ହାତରେ, ଈଶ୍ୱର ହାତରେ, ସେଥିପାଇଁ ଶଙ୍ଖ ବଜେଇଦେଲେ। ଆମକୁ ଜୀବନରେ ଆମେ ଭଗବାନଙ୍କର ଭକ୍ତ ହେଇଛେ, କ'ଣ ପ୍ରଭୁ ମିଳିବେ କି ନାହିଁ, ସୁଖ ମିଳିବ କି ଦୁଃଖ ମିଳିବ, କେଉଁ ରାସ୍ତାରେ ଯିବା, କ'ଣ ବଡ଼ ହବା କି ସାନ ହବା କି କେଉଁଠି ନେଇକି ଅଧା ରାସ୍ତାରେ ରଖିବେ, ରାସ୍ତାରେ ଗଲାବେଳେ କେତେ କ'ଣ ଅଛି ଭାବିଲେ, ରାସ୍ତାରେ ଗଲାବେଳେ କ'ଣ ଅଛି, ରାସ୍ତା ତଳେ ଯାଆନ୍ତି, କ'ଣ କିଏ ଶୀଘ୍ର ଯାଇକି ପହଞ୍ଚିବ, କିଏ ଖାଲରେ ପଡ଼ିଲା, କିଏ ଢିପରେ ପଡ଼ିଲା, କିଏ ଝୁଣ୍ଟି ପଡ଼ିଲା, ରାସ୍ତା ଆଉ ଯିବ ଚଲା ରାସ୍ତା ଆଉ, କିଏ କିଏ କ'ଣ କହୁଛି ବାଟବଣା ହେଇଆ, ବାଟବଣା ହେଇଯିବ, ବାଟବଣା ହେଇଯିବ ନା ଆଉ ଗୋଟେ ଭଗବାନ ଆଜି ବିରକ୍ତ ହେଇଗଲେ, ଗୁରୁ ବୈଷ୍ଣବ ଆଜି ବିରକ୍ତ ହେଇଗଲେ, ଆଚାର୍ଯ୍ୟମାନେ ଆଜି ଗୋଟେ ତୁମର କ'ଣ କାର୍ଯ୍ୟକଳାପ ଦେଖି ବିରକ୍ତ ହେଇଗଲେ, ତୁମେ ବାଟବଣା ଲାଗିବ ଆଉ ଭଲ ଲାଗିବନି, ସେଟା ତୁମର କିଛି ବେଳେବେଳେ ଭଲ ଲାଗିବନି ସାଧକୁ କିଛି, ନା ଗୁରୁଙ୍କ ପ୍ରତି ଭକ୍ତି ଆସିବ, ନା ନାମ ପ୍ରତି ଭକ୍ତି ଆସିବ, ନା ବିଗ୍ରହ ପ୍ରତି ଭକ୍ତି ଆସିବ, ନା ଶାସ୍ତ୍ର ପ୍ରତି ଭକ୍ତି, କିଛି ଲାଗିବନି, ଗୋଟେ ବାଟବଣା ଭଳିଆ ଲାଗିବ, କ'ଣ ହେଲା କାହିଁ ଏମିତି ହେଇଗଲା, ନା ଗୁରୁ ବୈଷ୍ଣବ ପାଖରେ କ'ଣ ଅପରାଧ ହେଇଗଲା, ସେ ବିରକ୍ତ ହେଇଗଲେ, ମାନେ ଚଲା ବାଟ ଭଳିଆ ପାଠ, ଏ ପାଠଟା ଏଭଳିଆ, ଏଇ ଏଇ ତ ଆଜି ଏଇ କଥା ଯାହା ମା ଜନ କଥାଟା ମୁଣ୍ଡକୁ ଆସିଛି ଆଉ, ଅଚିତା ସର୍ବଦୁର୍ଗା ଆଣି ମତେ ପ୍ରସାଦାତ୍ତରି, ସେ ଜାଣନ୍ତି ଆଉ କେତେ ଧୀର ପୁରୁଷ ସେ, ତେଣୁ ଶଙ୍ଖ ବଜେଇଦେଲେ ଦୁର୍ଯ୍ୟୋଧନ ବୁଝିଲା ଯେ ପିତା ପିତାମ ମୋର ଆଉ ମୋ ଉପରେ ବହୁତ ଖୁସି ଆଉ ମୋ ପାଇଁ ଯୁଦ୍ଧ କରିବେ, କିନ୍ତୁ ଆନ୍ତରିକ ତାଙ୍କର ଉଦ୍ଦେଶ୍ୟଟା ହଉଛି ଏଇଟା। ତାପରେ ସମସ୍ତେ ଜଣେ ଜଣେ ଶଙ୍ଖ ବଜେଇଲେ, ଶଙ୍ଖର ନାମକୁ ବିସ୍ତୃତ ଭାବରେ ସବୁ ଦିଆଯାଉଛନ୍ତି ଭଗବାନଙ୍କର, କେତେ ନମ୍ବର ଶ୍ଳୋକ 15। ପଞ୍ଚଜନ୍ୟ ହୃଷିକେଶୋ ଦେବଦତ୍ତ ଦେବଦତ୍ତମ ଧନଞ୍ଜୟ ପୌଣ୍ଡ୍ରମ ଦଧ୍ନୋ ମହାଶଙ୍ଖ ଭୀମକର୍ମା ବୃକୋଦର। କିଏ କେଉଁ ଶଙ୍ଖ ବଜେଇଲେ ସେ କଥା କହୁଛନ୍ତି। ତତ୍ପରେ କୃଷ୍ଣ ତାଙ୍କର ପଞ୍ଚଜନ୍ୟ ଶଙ୍ଖ ନାଦ କଲେ, ପଞ୍ଚଜନ୍ୟ ଶଙ୍ଖ ପ୍ରଭୁପଦରେ କହିଛନ୍ତି ପଞ୍ଚଜନ୍ୟ ବୋଲି, ନା କିଛି କହିନାହାନ୍ତି, ଭାଗବତରେ ଅଛନ୍ତି ନା ପଞ୍ଚଜନ୍ୟ ଅସୁର ରହୁଥିଲା ସମୁଦ୍ରରେ, ଭଗବାନ ଯାଇ ତାକୁ ବଦ୍ଧ କରିକି ଆଣିଲେ ପଞ୍ଚଜନ୍ୟ। ଆଚ୍ଛା, ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ବଜାଇଲେ ଏବଂ ବହୁ ଭୋଜନକାରୀ ଭୀମ, ଭୀମକର୍ମା ଭୟଙ୍କର କର୍ମ କରେ ଭୀମ, ତାଙ୍କର ଭୟଙ୍କର ଶଙ୍ଖ ପୌଣ୍ଡ୍ର ନାମକ ଶଙ୍ଖ ବଜାଇଲେ। ପ୍ରଭୁପଦଟି କେବଳ ଗୋଟିଏ ଟର୍ମ ଧରିଲେ ହୃଷିକେଶ, ହୃଷିକେଶ ହୃଷିକେଶକୁ ଧରିକି ପୁରା ତାତ୍ପର୍ଯ୍ୟ ସବୁ ରଚନା କଲେ। ଭଗବାନ ଶ୍ରୀକୃଷ୍ଣଙ୍କୁ ହୃଷିକେଶ ବୋଲି କୁହାଯାଇଛି, କାରଣ ସେ ହେଉଛନ୍ତି ସମସ୍ତ ଇନ୍ଦ୍ରିୟର ଅଧିକାରୀ, ଜୀବ ତାଙ୍କର ଅଂଶବିଶେଷ ଅଟନ୍ତି, ସେଥିପାଇଁ ଜୀବମାନଙ୍କର ଇନ୍ଦ୍ରିୟ ତାଙ୍କର ଅଂଶବିଶେଷ ଅଟେ। କେତେ ସରଳ କଥାରେ ଭଗବାନ କହିଲେ, ଏ ପ୍ରଭୁପଦ ଲେଖିଛନ୍ତି, ଜୀବମାନଙ୍କର ଇନ୍ଦ୍ରିୟଟା କାହାର, ଭଗବାନଙ୍କର ଅଂଶବିଶେଷ, ତାର ଇନ୍ଦ୍ରିୟକୁ ସଂଯମ କରିବାକୁ ହେଲେ କ'ଣଟା ଦରକାର, ଭଗବାନଙ୍କ ସେବା ଦ୍ୱାରା ହେଇପାରିବନି, ଆଉ କେଉଁ ଦ୍ୱାରା ହେଇବି ପାରିବନି, ସ୍ୱତନ୍ତ୍ର କୌଣସି ରାସ୍ତାରେ ହେଇ ପାରିବେ, କେତେ ସରଳ ଲେଖିଦେଉଛନ୍ତି। ମାୟାବାଦୀଗଣ ଜୀବମାନଙ୍କର ଇନ୍ଦ୍ରିୟମାନଙ୍କ କଥା ଜାଣିପାରନ୍ତି ନାହିଁ, ଏବଂ ସେଥିପାଇଁ ସେମାନେ ସର୍ବଦା ଜୀବମାନଙ୍କୁ ଇନ୍ଦ୍ରିୟହୀନ କିମ୍ବା ନିର୍ବିଶେଷ ବୋଲି ବର୍ଣ୍ଣନା କରିବାକୁ ଉଦ୍ବିଗ୍ନ। ଭଗବାନ ଜୀବମାନଙ୍କ ହୃଦୟରେ ଅବସ୍ଥାନ କରି ସେମାନଙ୍କର ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରନ୍ତି, କିନ୍ତୁ ସେ ଜୀବମାନଙ୍କୁ ତାଙ୍କର ଶରଣରେ ଆସିବାକୁ ନିର୍ଦ୍ଦେଶ ଦେଇ ସେମାନଙ୍କୁ ନିୟନ୍ତ୍ରଣ କରନ୍ତି। ଜୀବମାନଙ୍କୁ ଭଗବାନ ଆମ ହୃଦୟ ଭିତରେ ଅଛନ୍ତି, ଇନ୍ଦ୍ରିୟମାନେ ହେଲେ ତାଙ୍କର ଅଂଶ, ତେଣୁ ଇନ୍ଦ୍ରିୟମାନେ ଯେତେବେଳେ ଉତ୍ପୀଡ଼ନ କରୁଛନ୍ତି, ଇନ୍ଦ୍ରିୟମାନେ ଯେତେବେଳେ ବିଷୟ ଲାଳସ ଯାଉଛନ୍ତି, ତାର ଉଦ୍ଦେଶ୍ୟଟା କ'ଣ, ଜୀବ କଷ୍ଟ ପାଉଛନ୍ତି ନା, ଜୀବ କଷ୍ଟ ପାଉଛି, ଭଗବାନ ଖୁସି ନାହାନ୍ତି, କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ମୋର ଶରଣକୁ ଆସୁ, କାରଣ ସେ ମୋର ଅଂଶବିଶେଷ ନା, ଜୀବ ଭଗବାନଙ୍କର ଅଂଶବିଶେଷ, ତେଣୁ ଇନ୍ଦ୍ରିୟ ମନ ସବୁ, ସେ ଭଗବାନ କହିଲେ ନା ଇନ୍ଦ୍ରିୟାଣାମ ମନଶ୍ଚାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ, ଭଗବାନ ସରଳ ଜିନିଷ କହିଦେଲେ ନା, ଏକ ଶୁଦ୍ଧ ଭକ୍ତର ଇନ୍ଦ୍ରିୟମାନ ସେ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କରନ୍ତି, ଶୁଦ୍ଧ ଭକ୍ତର ଇନ୍ଦ୍ରିୟମାନଙ୍କୁ ସେ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କରନ୍ତି ଏବଂ ଶୁଦ୍ଧ ଭକ୍ତଙ୍କ ନିୟନ୍ତ୍ରଣ କରନ୍ତି। ଏଠାରେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ପ୍ରତ୍ୟକ୍ଷ ଭାବରେ ଅର୍ଜୁନଙ୍କର ଦିବ୍ୟ ଇନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ସେଥିପାଇଁ ତାଙ୍କର ନାମ ହୃଷିକେଶ। ଏଠି ଯେଉଁ ହୃଷିକେଶ ଶବ୍ଦ ଲାଗିଛନ୍ତି ତାର ଅର୍ଥକୁ ବ୍ୟାଖ୍ୟା କରୁଛନ୍ତି, ଭଗବାନଙ୍କର ଗୋଟେ ଗୋଟେ ନାମର କଥା ପ୍ରବାଦ କରୁଛନ୍ତି, କେମିତି ନାମ ହେଲା ମଧୁସୂଦନ, କେମିତି ଯଶୋଦାନନ୍ଦନ, ପାର୍ଥସାରଥି, ହୃଷିକେଶ, ଏବଂ ଏଠାରେ ଧନଞ୍ଜୟ ଅଛି କି, ହଁ ଦେବଦତ୍ତ ଧନଞ୍ଜୟ ଅର୍ଜୁନଙ୍କର ନାମ, ଅର୍ଜୁନ ଏଠାରେ ଧନଞ୍ଜୟ ବୋଲି କୁହାଯାଇଛି, କାରଣ ସେ ତାଙ୍କର ବଡ଼ ଭାଇଙ୍କୁ ଧନ ସଂଗ୍ରହରେ ସାହାଯ୍ୟ କରିଥିଲେ। ଯେତେବେଳେ ତାଙ୍କର ବଡ଼ ଭାଇ ରାଜା ଯୁଧିଷ୍ଠିର ବିଭିନ୍ନ ପ୍ରକାର ଯଜ୍ଞାନୁଷ୍ଠାନ ନିମିତ୍ତ ଧନ ଆବଶ୍ୟକ କଲେ, ସେତେବେଳେ ଅର୍ଜୁନ ତାହା ସଂଗ୍ରହ କରି ଆଣିଥିଲେ, ଠିକ୍ ସେପରି ଭୀମଙ୍କୁ ବୃକଦର ବୋଲି କୁହାଯାଇଛି, କାରଣ ସେ ବହୁତ ଭୋଜନ କରିପାରନ୍ତି ଏବଂ ସେ ଯେପରି ଖୁବ୍ କଠିନ କର୍ମ ସମ୍ପାଦନ କରି ସେହିପରି ଖୁବ୍ ଭୋଜନ କରିପାରନ୍ତି। ଏଇ ଶଙ୍ଖନାଦ ଦ୍ୱାରା ଲାଷ୍ଟ ପ୍ରପଦ ଲେଖିଛନ୍ତି, ହଁ ଏଇଟା ବଳଦେବ ଦାସଙ୍କ ଟୀକା। ଆଚ୍ଛା, ପ୍ରଥମେ ଭଗବାନ ଶଙ୍ଖନାଦ କଲେ, ତତ୍ପରେ ଅନ୍ୟମାନେ ସେମାନଙ୍କର ଶଙ୍ଖନାଦ କଲେ। ଅନ୍ୟ ପକ୍ଷରେ ଏ ପ୍ରକାର ଉତ୍ତେଜନାମୂଳକ ସଂକେତ କିଛି ନଥିଲା, ସେ ପକ୍ଷରେ ପରମ ନିୟନ୍ତ୍ରଣକାରୀ ଭଗବାନ ଶ୍ରୀକୃଷ୍ଣ ନଥିଲେ କିମ୍ବା ଭାଗ୍ୟ ଲକ୍ଷ୍ମୀ ନଥିଲେ, ତେଣୁ ସେମାନେ ସେ ଯୁଦ୍ଧରେ ପରାଜିତ ହେବେ ଏହା ସୂଚିତ ହେଉଥିଲା। ସେମାନଙ୍କ ଭାଗ୍ୟରେ ଯେ ଏହା ପୂର୍ବରୁ ଲିପିବଦ୍ଧ ହୋଇଅଛି ଏହା ଜଣାପଡ଼ୁଥିଲା। ଶଙ୍ଖନାଦ ଦ୍ୱାରା ଏହି ସମ୍ବାଦ ହିଁ ପ୍ରଚାରିତ ହେଉଥିଲା, କାରଣ ଭଗବାନ ଯେତେବେଳେ ଶଙ୍ଖନାଦ କଲେ, ବଳଦେବ ଦର୍ଶନ ଟୀକାର ରଖିଛନ୍ତି ଯେ କେବଳ ଯେ ଗୋଟିଏ ଶଙ୍ଖ ପାଣ୍ଡମାନଙ୍କର ଥିଲା, ବା ଯେତୋଟି ପାଣ୍ଡମାନଙ୍କ ପକ୍ଷ ଶଙ୍ଖମାନଙ୍କ କଥା ବର୍ଣ୍ଣନା କରାଯାଇଛି ସେତିକି ନୁହନ୍ତି, ବହୁତ ଦିବ୍ୟ ଶଙ୍ଖ ତାଙ୍କ ପାଖରେ ଥିଲା। ଶଙ୍ଖମାନଙ୍କର ଶଙ୍ଖର ଯେଉଁ ଶକ୍ତି ରହିଛନ୍ତି, ଏଭଳି ଶବ୍ଦ ଶଙ୍ଖ ବଜେଇକି ମାନେ ସେମାନେ ଶବ୍ଦ ସୃଷ୍ଟି କରୁଥିଲେ ଯେଉଁଟାକି ଅନ୍ୟ ଯେଉଁ ପ୍ରତିପକ୍ଷ ଯେଉଁମାନେ ସୈନ୍ୟମାନେ ଥିଲେ ତାଙ୍କ ହୃଦୟରେ ଭୟ ଜାଗ୍ରତ ହେଉଥିଲେ। ଆଚ୍ଛା, ଏଠି ଅର୍ଜୁନଙ୍କର ଦଶଟି ନାମ, ଗୀତାରେ ଦଶଟି ନାମ ବ୍ୟବହାର କରାଯାଇଛି। ଏଠି ପ୍ରଥମ ନାମ ଏଠି ଆସୁଛନ୍ତି ଧନଞ୍ଜୟ, ତା ପୂର୍ବରୁ ଆସୁଛନ୍ତି ପାର୍ଥ, ତେଣୁ ଦଶଟି ନାମ ମୁଖ୍ୟତଃ ଏଠି ବ୍ୟବହାର କରାଯାଇଛନ୍ତି। ଗୋଟେ ନାମ ହେଲା ଅର୍ଜୁନ। ଅର୍ଜୁନ ଶବ୍ଦକୁ ପଣ୍ଡିତ ବା ସଂସ୍କୃତ ବ୍ୟାଖ୍ୟାକାରମାନେ ବିଭିନ୍ନ ଅର୍ଥରେ ନିଅନ୍ତି। ଅତି ସରଳ ବୋଲି ରିଜୁ ଅର୍ଥ ସରଳ, ସେ ଅତ୍ୟନ୍ତ ସରଳ, କିନ୍ତୁ ଏଠି ଯେଉଁ ଅର୍ଜୁନ ଶବ୍ଦ ସେ ସବୁବେଳେ ନିର୍ମଳ କର୍ମ କରନ୍ତି, ତ ଗୋଟେ ନାମ ହେଲା ଅର୍ଜୁନ। ଦ୍ୱିତୀୟ ନାମ ହେଲା ଫାଲ୍ଗୁନି, ଫାଲ୍ଗୁନ ଏଥିରେ ଆସୁଥିବ, ଫାଲ୍ଗୁନ ପରବୀରହା କେଉଁଠି ଅଛନ୍ତି ଭାଗବତରେ, ଭାଗବତରେ ଅଶ୍ୱତ୍ଥମା, ଅଶ୍ୱତ୍ଥମା ପ୍ରସଙ୍ଗରେ ଏଠି ଗୀତାରେ ଆସିଥିବେ। ହିମାଳୟର ଉତ୍ତର ଫାଲ୍ଗୁନି ନକ୍ଷତ୍ରରେ ତାଙ୍କର ଜନ୍ମ ହୋଇଥିଲା, ଉତ୍ତର ଫାଲ୍ଗୁନି ନକ୍ଷତ୍ରରେ ତାଙ୍କର ଜନ୍ମ, ହିମାଳୟରେ ସେତେବେଳେ ଆବିର୍ଭାବ ହୋଇଥିଲେ, ଜନ୍ମ ହୋଇଥିଲେ ସେଥିପାଇଁ ସେ ଫାଲ୍ଗୁନି। ଜିଷ୍ଣୁ ଗୀତାରେ ବ୍ୟବହାର ହୋଇଥିବ, ଦୁର୍ଦ୍ଦଶ ଶତ୍ରୁଙ୍କୁ ସେ ଜୟ କରନ୍ତି, କିରୀଟି, କିରୀଟି ମାନେ ଇନ୍ଦ୍ର ପ୍ରସନ୍ନ ହୋଇକି ତାଙ୍କୁ ଗୋଟେ ମୁକୁଟ ଦେଇଥିଲେ, ସବୁ ଗୀତାରେ ଆସୁଛନ୍ତି, ଗୀତାରେ ଅଛନ୍ତି, କିରୀଟି ଗୀତାରେ ନାହାନ୍ତି, ହଁ କିରୀଟି ମାଳେ ଭାଗବତରେ ଗୀତାରେ ଥିବ କି ନାହିଁ ଦେଖିବାକୁ ପଡ଼ିବ। ଇନ୍ଦ୍ରଙ୍କୁ ପ୍ରୀତି କରିକି ସେ ପାଇଥିଲେ ସୁତବାହନ, ଅଶ୍ୱ ଯାହାଙ୍କର ଅଶ୍ୱ ହେଉଛନ୍ତି ସୁତ ବର୍ଣ୍ଣର, ବିଭତ୍ସୁ ଯେ ଯୁଦ୍ଧରେ କେବେ ବିଭତ୍ସ କର୍ମ କରନ୍ତିନି, ନିନ୍ଦିତ କର୍ମ ବା ଅତ୍ୟନ୍ତ ଭୟଙ୍କର ଯେଉଁଟା ଯୁଦ୍ଧର ନିୟମକୁ ଭାଙ୍ଗିବା ସେ କରନ୍ତିନି। ଆଉ ବିଜୟ, ଏସବୁ ଭାଗବତରେ ପ୍ରାୟ ପ୍ରଥମ ସ୍କନ୍ଦ ପ୍ରାୟ ସବୁ ଲାଗିଛନ୍ତି, ବିଜୟ ରଥ କୁଟୁମ୍ବ ତତ୍ର ବିଜୟ, ସବୁବେଳେ ପ୍ରତିପକ୍ଷ ସୈନ୍ୟ ଉପରେ ବିଜୟ ଲାଭ କରନ୍ତି, ତାଙ୍କୁ ପରାସ୍ତ କରନ୍ତି, ସେଥିପାଇଁ ତାଙ୍କର ନାମ ବିଜୟ ଅର୍ଜୁନଙ୍କର। ଆଉ ଅର୍ଜୁନଙ୍କର ଗୋଟେ ନାମ କୃଷ୍ଣ, ଅର୍ଜୁନଙ୍କର ଗୋଟେ ନାମ ବି କୃଷ୍ଣ, କାହିଁକି ତାଙ୍କ ବାପା ଦେଇଥିଲେ କିଏ, ପାଣ୍ଡୁ ଦେଇଥିଲେ, କାହିଁକି ଦେଇଥିଲେ ନା ଅର୍ଜୁନଙ୍କର ବର୍ଣ୍ଣ କୃଷ୍ଣ ବର୍ଣ୍ଣ ଭଳି, ସେତେବେଳେ ଛୋଟ ପିଲା ଥିଲେ ତାଙ୍କର ବର୍ଣ୍ଣଟା କୃଷ୍ଣ ବର୍ଣ୍ଣ, ସେଥିପାଇଁ ପାଣ୍ଡୁ ତାଙ୍କ ନାଁ ଦେଲେ ଇଏ ମୋର କୃଷ୍ଣ ଭଳିଆ ଦେଖାଯାଉଛି, ତାଙ୍କର ନାମ କୃଷ୍ଣ। ସବ୍ୟସାଚୀ ଦକ୍ଷିଣ ବାମ ଦୁଇ ହାତରେ ଧନୁ ଚଳାଇପାରନ୍ତି, ଏବଂ ଅନ୍ତିମ ନାମ ହେଲା ଧନଞ୍ଜୟ, ଯେଉଁଟା ଏଥିରେ ଲାଗିଛନ୍ତି, ଏ ଶ୍ଳୋକରେ ଲାଗିଛନ୍ତି ଧନଞ୍ଜୟ। ତେଣୁ କିଏ କେଉଁ ଶଙ୍ଖ ବଜେଇଲେ, ବଳଦେବ ଦର୍ଶନ ଟୀକା ଲେଖିଲେ, ପାଞ୍ଚଜନ୍ୟାଦୟ କୃଷ୍ଣାଦି ଶଙ୍ଖ ନାମ, ପଞ୍ଚଜନାଦି କୃଷ୍ଣଙ୍କର ଶଙ୍ଖର ନାମ। ଆଚ୍ଛା, ପ୍ରବଦ ଏଇଠୁ ପୁରା ସେଥିପାଇଁ ବ୍ୟାଖ୍ୟା କଲେ, ଇଏ ଅଳ୍ପ ଲେଖିଛନ୍ତି, ପ୍ରବଦ ବହୁତ ସୁନ୍ଦର ବ୍ୟାଖ୍ୟା କଲେ। ଅତ୍ର ଋଷିକେଶ ଶବ୍ଦ ଏନ ପରମେଶ୍ୱର ସହାୟତତ୍ଵ, ଏ ଯେଉଁ ଋଷିକେଶ ଶବ୍ଦ ଲାଗିଛନ୍ତି, କ'ଣ ଲାଗିଲେ ଶବ୍ଦ ଶ୍ଳୋକ କ'ଣ ଲାଗିଲେ, ପଞ୍ଚଜନ୍ୟ ଋଷିକେଶ, ଦେବଦତ୍ତ ଧନଞ୍ଜୟ ଅତ୍ର ହୃଷିକେଶ ଶବ୍ଦେନ ପରମେଶ୍ୱର ସହାୟିତ୍ୱମ୍। ଏଇ ହୃଷିକେଶ ଶବ୍ଦ ଦ୍ୱାରା ସୂଚିତ ହେଇଗଲା ଯେ ପରମେଶ୍ୱର ଏଠି ସହାୟତା କରିବେ। ପଞ୍ଚଜନ୍ୟାଦି ଶବ୍ଦେନ ପ୍ରସିଦ୍ଧ ଅନେକ ଦିବ୍ୟ ସଂଖ୍ୟା ସଂଖ୍ୟାବତ୍ୱମ୍। ଏ ପଞ୍ଚଜନା ପଞ୍ଚଜନ୍ୟାଦି ଶବ୍ଦେ ପ୍ରସିଦ୍ଧ, ଏ ଶବ୍ଦ ପ୍ରସିଦ୍ଧ ଶବ୍ଦ ବା ଇଏ ଅତ୍ୟନ୍ତ ପରିଚିତ ବୋଲି ଏ ଶବ୍ଦଟିକୁ ଆଗେ ଏକ ସୂଚନା ଦିଆଗଲା, କିନ୍ତୁ ବହୁତ ଦିବ୍ୟ ସଂଘ ପାଣ୍ଡବମାନଙ୍କ ପାଖରେ ଥିଲା। ଆଚ୍ଛା ଏଇଠି ତିନିଟି ଶବ୍ଦ ଲାଗିଛନ୍ତି, ଆଚ୍ଛା କେ ନାଇଁ ପନ୍ଦରରୁ ଅଠର ଲାଗିଥିବ, ପନ୍ଦରରୁ ଅଠର ତାପରେ କାର କୌସମ୍ଭ ଅନନ୍ତ ବିଜୟ ରାଜା କୁନ୍ତୀ ପୁତ୍ର ୟୁଧିଷ୍ଠିର ନକୁଲ ସହଦେବଶ୍ଚ ସୁଗସ ମଣି ପୁଷ୍ପକ କାଶ୍ୟଶ୍ଚ ପରମେଶ୍ୱାସ ଶ୍ରୀଖଣ୍ଡୀ ଚ ମହାରଥ ଦୃଷ୍ଟଦମ୍ନ ବିରାଟଶ୍ଚ ସାତିକିଶ୍ଚ ପରାଜିତ ଦ୍ରୁପଦ ଦ୍ରୁପଦେୟଶ୍ଚ ସର୍ବତ ସର୍ବସ ପୃଥିବୀ ପତେ ସୁଭଦ୍ର ସୁଭଦ୍ରଶ୍ଚ ମହାବାହୁ ଶଙ୍ଖ ଦଧ୍ନୁମ୍ ପୃଥକ୍ ପୃଥକ୍। କାହାର କେଉଁ ଶଙ୍ଖ ନାମ କହିଲେ? କୁନ୍ତୀପୁତ୍ର ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ନାମ ଶଙ୍ଖ ବଜାଇଲେ, ନକୁଳ ସହଦେବ ସୁଘୋଷ ଆଉ ମଣିପୁଷ୍ପକ ନାମ ଶଙ୍ଖ ବଜାଇଲେ। ହେ ରାଜ ମହାଧନୁର୍ଦ୍ଧର କାଶୀରାଜ ମହାଯୋଦ୍ଧା ଶ୍ରୀଖଣ୍ଡୀ ଦୃଷ୍ଟଦୁମ୍ନ ବିରାଟ ଏବଂ ଅପରାଜିତ ସାତ୍ୱିକୀ ଦ୍ରୁପଦ ଦ୍ରୁପଦୀଙ୍କର ପୁତ୍ରଗଣ ଓ ଅନ୍ୟମାନେ ଯଥା ମହାବାହୁ ସୁଭଦ୍ରା ପୁତ୍ର ଅଭିମନ୍ୟୁ ଆଦି ପୃଥକ ପୃଥକ ଭାବେ ନିଜ ନିଜ ଶଙ୍ଖ ନାଦ କଲେ, ସମସ୍ତେ ନିଜ ନିଜ ଶଙ୍ଖ ବଜାଇଲେ। ଏମାନଙ୍କର ମୁଖ୍ୟ ଶଙ୍ଖଟା ମୁଖ୍ୟ ମୁଖ୍ୟ ପଞ୍ଚପାଣ୍ଡବଙ୍କର ଆଉ ଭଗବାନଙ୍କର ନାମ କେଉଁ କେଉଁ ଶଙ୍ଖ ସବୁ କହିଦେଲେ ଭାବାର୍ଥ। ସଞ୍ଜୟ ରାଜା ଧୃତରାଷ୍ଟ୍ରଙ୍କୁ ବଡ଼ ଚତୁରତାର ସହିତ କହିଲେ ଯେ ସେ ପାଣ୍ଡୁପୁତ୍ରମାନଙ୍କ ରାଜଗାଦୀରେ ବସାଇବା ନିମିତ୍ତ ଯେଉଁ ଅଜ୍ଞନୀତି ଧରିଛନ୍ତି ତାହା କୌଣସି ମତେ ଭଲ ନୁହେଁ। ସଞ୍ଜୟଟା କହୁଛନ୍ତି, ଇନ୍ଡାଇରେକ୍ଟଲି ସବୁ କହୁଛନ୍ତି, ସମଗ୍ର କୁରୁବଂଶ ଯେ ସେ ମହାଭାରତ ମହାଯୁଦ୍ଧରେ ଧ୍ୱଂସ ହେବ ଏହା ସଙ୍କେତ ପ୍ରକାଶ ପାଇସାରିଲାଣି। ପିତାମହ ଭୀଷ୍ମଙ୍କଠାରୁ ଆରମ୍ଭ କରି ପ୍ରପୁତ୍ର ଅଭିମନ୍ୟୁ ପର୍ଯ୍ୟନ୍ତ ସମସ୍ତେ ପୃଥିବୀର ଅନେକ ରାଜାଙ୍କର ରାଜ୍ୟର ରାଜାମାନଙ୍କ ସମେତ ସେଠାରେ ଉପସ୍ଥିତ ଥିଲେ ଏବଂ ଏମାନେ ସମସ୍ତେ ଧ୍ୱଂସାଭିମୁଖୀ। ଏ ସମସ୍ତ ବିପର୍ଯ୍ୟସ୍ତ ଧୃତରାଷ୍ଟ୍ରଙ୍କୁ ବିପର୍ଯ୍ୟୟ ଧୃତରାଷ୍ଟ୍ରଙ୍କ ଯୋଗୁଁ ସଂଗଠିତ ହେବାକୁ ଯାଉଛି, କାରଣ ସେ ତାଙ୍କର ପୁତ୍ରମାନଙ୍କ ନୀତିକୁ ଅନୁମୋଦନ କରୁଛନ୍ତି ଏବଂ ସେମାନଙ୍କୁ ତଦନୁଯାୟୀ ଉତ୍ସାହିତ କରୁଛନ୍ତି। ପ୍ରଭୁପାଦ ଏତେ ସାହିତ୍ୟିକ, ମାନେ ତମର ଓଡ଼ିଆରେ ଇଂଲିଶରେ ତ ପ୍ରଭୁପାଦ ମାନେ ଟୀକାକୁ ପଢ଼ୁଥିଲେ, ଭଗବାନଙ୍କ ଲୋକ ତ ଭଗବାନ ତୁମକୁ ଦିବ୍ୟ ଜ୍ଞାନ ଦେଉଥିଲେ, ସେଟାକୁ କେମିତି ଗୋଟେ ସଂଗଠିତ କରିକି ଶ୍ଲୋକ ସହିତ ରଚନା କରିବା, ତାକୁ ପରିଭାଷା ଦେବା, ଇଏ ହେଉଛି ବଳଦେବୀ ଦାସଙ୍କ ଟୀକା। ମୁଁ ଦେଖୁଛି ତିନିଟା ଚାରିଟା ଟୀକା ମିଳୁଛି, କେଉଁ ଟୀକାରୁ କ'ଣ କେମିତି ଅଛନ୍ତି ଆପଣଙ୍କ ତତ୍ପର୍ଯ୍ୟ ପଡ଼ୁଛି। ଏଇଟା ହେଉଛି ବଳଦେବୀ ଦାସଙ୍କ ଟୀକା, ବଳଦେବୀ ଦୁଇ ପଦ କହିଛନ୍ତି। ଏଠି କ'ଣ ପ୍ରଭୁପାଦ ଲେଖିଲେ? ସଞ୍ଜୟ କହିଦେଲେ ଯେ ଧୃତରାଷ୍ଟ୍ରଙ୍କର ନୀତି ଯୋଗୁଁ ହିଁ ତାଙ୍କର ବଂଶ ପୁରା ଧ୍ୱଂସାଭିମୁଖୀ ହେବ, ଏ ସଙ୍କେତ ପାଇସାରିଲାଣି। ଏସବୁ ସବୁ କହିଲେ ବଳଦେବୀ ଦେବ କେବଳ ଗୋଟିଏ ପଦ ଦୁଇ ପଦ ଲେଖିଛନ୍ତି, କିନ୍ତୁ ପ୍ରଭୁପାଦ ଏତେ ସୁନ୍ଦର ଭାବରେ ସଜେଇ ଦେଇଛି। ଏଠି ଲେଖିଛନ୍ତି ଏ ତିନୋଟି ଶ୍ଳୋକ ଭିତରେ ତିନିଟା ଶବ୍ଦ ଲାଗିଛି, ରାଜା ନାଇଁ ପନ୍ଦରରୁ ଅଠର ଭିତରେ ତିନିଟା ଶବ୍ଦ ଲାଗିଛି। ଏ ତିନିଟା ଶବ୍ଦର ସୂଚନା ଯୋଉ ମିଳୁଛି ପୂର୍ବଜା ଲେଖିଲେ ନିଶ୍ଚିତ ଧ୍ୱଂସ ହେ ପାଣ୍ଡବ ମାନେ। କାହିଁକି କେଉଁ ଶବ୍ଦ ଲାଗିଛି ନା ରାଜା ଭୀମକର୍ମା ଧନଞ୍ଜୟ ଯୁଧିଷ୍ଠିର ଆଦି ନାମ ରାଜସ୍ୱୟାନ୍ୟୁତ ହିଡ଼ିମ୍ବାଦି ନହୃନ୍ତୁ ତ୍ୱତ୍ ଦି ବିଜୟ ଆହୃତ ଅନନ୍ତ ଧନତ୍ୱାଦି ଚ ବାଜ୍ୟ ପାଣ୍ଡବ ସେନ ଉତ୍କର୍ଷ ସୂଚ୍ୟତେ। ଆଚ୍ଛା ଏହାର ଭିତରେ ଯେଉଁ ପନ୍ଦରରୁ ଅଠର ଶ୍ଳୋକ ଭିତରେ ଯେଉଁ ଯେଉଁ ଶବ୍ଦ ଗୁଡ଼ିକ ଲାଗିଛନ୍ତି ସେଇ ଶବ୍ଦ ଦ୍ୱାରା ସୂଚନା ମିଳୁଛି ଯେ ବିଜୟ କାହାର ହେବ, ସଞ୍ଜୟ କହିଦେଉଛନ୍ତି ଏ ବିଜୟ କାହାର ପାଣ୍ଡବମାନଙ୍କର ହେବ। କାହିଁକି ନା ଭୀମର ବିଶେଷଣଟା କ'ଣ ଦେଉଛନ୍ତି? ଦୁର୍ଯ୍ୟୋଧନର କେତେ ବିଶେଷଣ ଦେଇଛନ୍ତି, ଦୁର୍ଯ୍ୟୋଧନର ବିଶେଷଣ କିଛି ଦେଇଛନ୍ତି? ତାଙ୍କ ପକ୍ଷରେ କିଛି ଗୋଟେ ବିଶେଷଣ ଦେଇନାହାନ୍ତି ଯେ ମାନେ ଏମିତିକା ସେମିତିକା ଭୀମ ପାଖରେ ଲଗାଉଛନ୍ତି ଭୀମ କର୍ମା ଭୟଙ୍କର କର୍ମ କରିପାରନ୍ତି। ଏଇଟାକୁ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟ କେତେବେଳେ ଏ ଶ୍ଳୋକର ତାତ୍ପର୍ଯ୍ୟ ସେଠି ଅଛି, ସେ ଶ୍ଳୋକର ତାତ୍ପର୍ଯ୍ୟ ଏଠି ଅଛି, ଟୀକାର କେଉଁ କେଉଁ ଅଲଗା ଅଲଗା ତାତ୍ପର୍ଯ୍ୟରେ ବି ଟୀକାର ସଙ୍କେତ ରହିଛି। ଯେଠି ଏମିତି ପ୍ରଭୁପାଦ ଏଠି ଲେଖିଛନ୍ତି ଭୀମସେନ ହିଡ଼ିମ୍ବାଦିକୁ ବଦ୍ଧ କରିଥିଲେ, ଏଠି ଲେଖିଦେଇଛନ୍ତି। ଏଇଟା ପୂର୍ବ ଏଠି ଲେଖିଛନ୍ତି ବୃକଦ୍ର ଯେଉଁ ଲେଖିଲେ ଠିକ୍ ସେହିପରି ଭୀମଙ୍କୁ ବୃକଦ୍ର ବୋଲି କୁହାଯାଏ, କାରଣ ସେ ବହୁତ ଭୋଜନ କରିପାରନ୍ତି, ସେ ଯେପରି ଖୁବ୍ କଠିନ କର୍ମ ସମ୍ପାଦନ କରିପାରନ୍ତି ସେଭଳି ଖୁବ୍ ଭୋଜନ ମଧ୍ୟ କରିପାରନ୍ତି। ସେ ହିଡ଼ିମ୍ବ ଦୈତ୍ୟ ବିନାଶ ଭଳି ଅନେକ ଦୁଃସାଧ୍ୟ କର୍ମ ସମ୍ପାଦନ କରିଛନ୍ତି। ଏଇଟା ଏଇଟା ଏଇଠି ବଳଦେବୀ ଦେବଶୂଣଙ୍କ ଟୀକା ସେ ଲେଖିଲେ, ରାଜା ଭୀମକର୍ମା ଧନଞ୍ଜୟ ଇତ୍ୟାଦି ଯୁଧିଷ୍ଠିର ଆଦି ନାମ ରାଜସ୍ୱାନ୍ୱିତ। ରାଜା କହିଲେ କାହିଁକି ନା, ରାଜା ରାଜସ୍ୱାନ୍ୱିତ କାମ କରିଥିଲେ, ରାଜସ୍ୱ ଯଜ୍ଞ କରିଥିଲେ। ପୂର୍ବ ଦେଖ ପୂର୍ବ ତାତ୍ପର୍ଯ୍ୟ ଲେଖିଦେଇଛନ୍ତି। ଆଚ୍ଛା, ଭୀମକର୍ମା ହିଡ଼ିମ୍ବା ଆଦିବଧ କରିଛନ୍ତି, ଧନଞ୍ଜୟ ଦିଗ୍ବିଜୟ ଆହୃତ ଅନନ୍ତ ଧନତ୍ୱ ଆଦିଚ, ବିଭିନ୍ନ ଦିଗକୁ ଦିଗ୍ବିଜୟ କରିକି ଧନ ଆଣିକି ସେ ପାଣ୍ଡବମାନଙ୍କର ରାଜସ୍ୱ ଯଜ୍ଞ କରାଯାଇଛି। ଆଚ୍ଛା, ପରସେନା ତୁ ତ ଅଭାବଶ୍ଚ ଅପକର୍ଷଶ୍ଚ, ପ୍ରବଦେ କହିଦେଲେ ପ୍ରବଦେ ସେଇଟାକୁ ତାପରେ ଗୋଟେ ଶ୍ଳୋକ ଲେଖିଛନ୍ତି। ପରସେନାରେ ପାଣ୍ଡବମାନଙ୍କ ଛଡ଼ା ଯେଉଁ କୌର ପକ୍ଷର ଯେଉଁମାନେ ରହିଲେ ତାଙ୍କର କିଛି ବିଶେଷଣ ରହିଛି କେମିତି, କ'ଣ ଲେଖାଗଲା? ଦେଖ, ପରସେନା ନାହିଁ ବୋଲି ତୁମକୁ ପ୍ରମାଣ ଦେବାକୁ ପଡ଼ିବ। ପୂର୍ବ ଶ୍ଳୋକକୁ ଯାଅ, ଅଶ୍ୱତ୍ଥମା ବିକର୍ଣ୍ଣଶ୍ଚ ସେ ଶ୍ଳୋକ ରହିଛି, ସେଥିରେ ତାଙ୍କର କାହାର ବିଶେଷଣ କିଛି ନାହିଁ, ତାର କାହାର କିଛି ବିଶେଷଣ ଦିନା। ଇଏ ସମ୍ବାଦ କିଏ କହୁଛନ୍ତି? ସଞ୍ଜୟ କହୁଛନ୍ତି, ସଞ୍ଜୟ କହୁଛନ୍ତି ନା, ସଞ୍ଜୟ ଜାଣିପାରୁଛନ୍ତି, ବେଶଙ୍କର ପ୍ରଭାବ ପାଇଛନ୍ତି। ଆଚ୍ଛା, ପୃଥିବୀ ପତେ ଏଇଟାକୁ ପ୍ରଭୁପାଦ ଲେଖିଛନ୍ତି, ପୁରା ପ୍ରଭୁପାଦ ଲେଖିଛନ୍ତି, ଏ ସମସ୍ତ ବିପର୍ଯ୍ୟୟ ଧୃତରାଷ୍ଟ୍ରଙ୍କ ଯୋଗୁଁ ସଂଗଠିତ ହେବାକୁ ଯାଉଛି, କାରଣ ସେ ତାଙ୍କର ପୁତ୍ରମାନଙ୍କର ନୀତିକୁ ଅନୁମୋଦନ କରୁଛନ୍ତି ଏବଂ ସେମାନଙ୍କୁ ତଦନୁଯାୟୀ ଉତ୍ସାହିତ କରୁଛନ୍ତି। ଏଇଠି ବଳଦେବୀ ଦେବଶୂଣ ଲେଖିଲେ, ହେ ପୃଥିବୀ ପତେ, ସେଥିପାଇଁ ଗୁରୁଦେବ କୁହନ୍ତି ପ୍ରଭୁପାଦଙ୍କ ଗ୍ରନ୍ଥ କେବଳ ଏଇଟା ନାହିଁ, ପ୍ରଭୁପାଦଙ୍କର ଆମର ଯାହା କୁହନ୍ତି ଭାଗ୍ୟ, ଆମର ଏଇଟା ଆମର ହତଭାଗ, ଆମେମାନେ ଆମର ଭାଗ୍ୟ ନାହିଁ ଯେ ପ୍ରଭୁପାଦ ଦଶମ ସ୍କନ୍ଧଟାକୁ କରିନାହାନ୍ତି। ପ୍ରଭୁପାଦ ଦଶମ ସ୍କନ୍ଧ ଭାଗବତ ପ୍ରଥମ କିଛି କରିଛନ୍ତି, ବ୍ରହ୍ମା ବିମୋହନ ଲୀଳା ପର୍ଯ୍ୟନ୍ତ, ଯଦି ପୁରା ସମ୍ପୂର୍ଣ୍ଣ କରିଥାନ୍ତେ ତାହେଲେ ପ୍ରଭୁପାଦଙ୍କ ଭାବଟାକୁ ଲୋକମାନେ ଜାଣିଥାନ୍ତେ। ଆଉ ସେ ତ ପ୍ରଭୁପାଦ ଜାଣିଛନ୍ତି, ମୁଁ ପଳେଇଛି ସେଥିପାଇଁ ଆଗେ ଦଶମ ସ୍କନ୍ଧ ଆଗେ କରିଦେଲେ କୃଷ୍ଣ ଲୀଳା ବହି, ଆଉ ଆଗେ ପ୍ରଭୁପାଦ କୃଷ୍ଣ ଲୀଳାର ପ୍ରଥମ କରିଦେଲେ ନା, ପ୍ରଭୁପାଦ ଜାଣିଛନ୍ତି ସବୁବେଳେ ସେ ଲେଖୁଛନ୍ତି ନା, ବିରକ୍ତ ହୁଅନ୍ତି ପ୍ରଭୁପାଦ, ମୋତେ ମ୍ୟାନେଜମେଣ୍ଟ ବେଶୀ ପୁରାଓନି, ମୋତେ ବେଶୀ କଥା କିଛି କୁହନି, କାରଣ ମୋତେ ଭାଗବତ ରଚନା କରିବାର ଅଛି, ମୋତେ ଭାଗବତକୁ ସମ୍ପୂର୍ଣ୍ଣ କରିବାର ଅଛି। ତଥାପି ତା ପୂର୍ବରୁ ସେ କୃଷ୍ଣ ଲୀଳାଟାକୁ ସମ୍ପୂର୍ଣ୍ଣ ଲେଖିଦେଲେ, କାରଣ ଇଏ ଅସମ୍ଭବ କର୍ମ ଇଂଲିଶରେ ବା ଏତେ ଶାସ୍ତ୍ରକୁ। ଏଠି ବଳଦେବୀ ଦେବଶୂଣ ଗୋଟିଏ କଥା ଲେଖିଲେ, ତାକୁ ଗୋଟେ ପରିଭାଷା ଦେଇକି ପୂର୍ବାପର ସମ୍ପର୍କ ରଖିକି ତାକୁ ରଚନା କରିବା, ବହୁତ ଟୀକା ମୁଁ ପୂର୍ବ ଅଲଗା ଆଶ୍ରମରେ ବହୁତ ଲୋକ ବହୁତ ପ୍ରିଣ୍ଟିଂ କରିଛନ୍ତି, ମୋ ପାଖରେ ବହୁତ ଗ୍ରନ୍ଥ ଏବେ କାକି କୁଆଡ଼େ ସବୁ ନେଇଗଲେଣି, ଆଉ କେତେବି ଗ୍ରନ୍ଥ ଅଛନ୍ତି, ଆଉ ବହୁତ ଗ୍ରନ୍ଥ ଟଚ୍ରେ ମୁଁ ଆସିଛି, ଦେଖିଛି ଲେଖା ତାଙ୍କର କ'ଣ କେମିତିକା ପ୍ରେଜେଣ୍ଟେସନ୍, ହୃଦୟ ସ୍ପର୍ଶୀ ଜିନିଷ ନାହିଁ। ଜ୍ଞାନଟାକୁ ଆମେ ଯେମିତି ପାରେ ସେମିତି ଥୋଇଦେବା, ସେଇଟା ହେଉଛି ତା ଅର୍ଥଟାକୁ ବି ଥୋଇଦେଲେ, ସେଥିରେ କ'ଣ ଜଣଙ୍କ ହୃଦୟକୁ ପେନିଟ୍ରେଟ୍ କରି ଭିତରେ ପଶିବନି। ସେଥିପାଇଁ ପ୍ରଭୁପାଦ ଗୀତା ଯିଏ ପଢ଼ି ଦିଅନ୍ତି ସେ ବୁଝନ୍ତୁ ନ ବୁଝନ୍ତୁ ତାଙ୍କୁ ଗୋଟେ ଲାଗେ ଏଥିରେ କିଛି ଓଜନ ରହିଛି। ଏଠି ସେ ଲେଖିଲେ ନା, ପୃଥିବୀ ପ୍ରତି ହେ ଧୃତରାଷ୍ଟ୍ର ତବ ଦୁର୍ମନୃଣାଦୟ କୁଳକ୍ଷୟ ଲକ୍ଷଣମ ଅନର୍ଥକ ସମାଗତ ଇତି ସୂଚିତ। ତୁମର ବର୍ତ୍ତମାନ କୁଳକ୍ଷୟ ସମୟ ଆସିଗଲା, ଏ ଅନର୍ଥ ସମୟ ଆସିଗଲା, ଏ ପୃଥିବୀ ପ୍ରତି ଲାଗିଛି ନା, ସମ୍ବୋଧନ ଅଛନ୍ତି ଏଠି କୋଉଠି ପୃଥିବୀ ପ୍ରତି, ହଁ ସୁଭଦ୍ର ଦ୍ରୁପଦେୟଶ୍ଚ ସର୍ବସ ପୃଥିବୀ ପତେ ସୁଭଦ୍ର ମହାଭାଉ ସଂକ୍ରାନ୍ତ ଦୁବୃତ୍ତ। ପୃଥିବୀପ୍ରଦ ହେଉଛି ତାଙ୍କୁ ଡାକୁ ସମ୍ବୋଧନ କରୁଛନ୍ତି, କାହାକୁ? ଧୃତରାଷ୍ଟ୍ର, ତୁମର ଅନର୍ଥ ସମୟ ଆସିଗଲା, ସବୁ ବିନାଶ ହେଇଛି। ପୂର୍ବାସୀଟାକୁ ରଚନା କରୁଛନ୍ତି ଲାଷ୍ଟ। ଆଚ୍ଛା, ତା ପରବର୍ତ୍ତୀ ଶ୍ଳୋକ 19, ସଘୋଷଧାତ୍ର ରାଷ୍ଟ୍ରାଣାମ ହୃଦୟାଣି ବିଦାରୟତ ନବଶ୍ଚ ପୃଥିବୀଂ ଚୈବ ତୁମୁଲଭ୍ୟନୁନାଦୟନ। ଏ ଶଙ୍ଖମାନଙ୍କର ନାଦ ଅତି ଭୟଙ୍କର ହୋଇଉଠିଲା ଏବଂ ତାହା ଆକାଶ ଓ ପୃଥିବୀ ଉଭୟକୁ ପ୍ରତିଧ୍ୱନିତ କରି ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ହୃଦୟକୁ ବିଦାରଣ କଲା। ଭାବାର୍ଥ, ଯେତେବେଳେ ଭୀଷ୍ମ ଏବଂ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଅନ୍ୟମାନେ ସେମାନଙ୍କର ଶଙ୍ଖନାଦ କରିଥିଲେ ସେତେବେଳେ ପାଣ୍ଡବମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇନଥିଲା, କାରଣ ସେତେବେଳେ ତ ପୂର୍ବରୁ କିଛି ସଙ୍କେତ କେବେ ବି ସଞ୍ଜୟ କହିନାହାନ୍ତି। ସଞ୍ଜୟ କେମିତି ଜାଣିପାରୁଥିଲେ ନା, ଦିବ୍ୟ ଦୃଷ୍ଟି ପାଇଥିଲେ, ସେ ଦେଖୁଛନ୍ତି ଶଙ୍ଖ ବାଜିଲା ପରେ କାହାର କ'ଣ ଅବସ୍ଥା ହେଉଛି। ଏ ଘଟଣା ବର୍ଣ୍ଣନା କରିବାକୁ କରାଯାଏ ନାହିଁ, କିନ୍ତୁ ଏ ଶ୍ଳୋକରେ ବର୍ଣ୍ଣନା କରାଯାଏ ଯେ ପାଣ୍ଡବମାନଙ୍କ ପକ୍ଷରେ ଯେଉଁ ଶଙ୍ଖଧ୍ୱନି କରାଗଲା ତାହା ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କର ହୃଦୟକୁ ବିଦୀର୍ଣ୍ଣ କରି ପକାଇଲା। ଏହା ପାଣ୍ଡବମାନଙ୍କ ଯୋଗୁଁ ଏବଂ ସେମାନଙ୍କର କୃଷ୍ଣଙ୍କ ଉପରେ ବିଶ୍ୱାସ ଯୋଗୁଁ ସଂଗଠିତ ହେଲା। ଯେ ପରମେଶ୍ୱରଙ୍କର ଶରଣାପନ୍ନ ହୁଏ, ସେ ଯେତେ ବଡ଼ ବିପଦରେ ପଡ଼ିଲେ ସୁଦ୍ଧା କିଛି ଭୟ କରେ ନାହିଁ ବା ବିଚଳିତ ହୁଏ ନାହିଁ। ପୁଣି ସେ ପ୍ରକୃତ ଶରଣାଗତି ରଖିଦେଲେ, ଏ ବଳଦେବୀ ଦେହେଶ୍ୱରଙ୍କର ଟୀକା ଥିବ। ଉଣେଇଶ ପାଣ୍ଡବୀକୃତ ପୁରା ବଳଦେବୀ ଦେହେଶ୍ୱରଙ୍କର ପାଣ୍ଡବୀକୃତ ଶଙ୍ଖନାଦ ଧାତରାଷ୍ଟ୍ରାଣାମ ଭୀଷ୍ମାଦୀନାମ ସର୍ବେଷାମ ହୃଦୟାଣି ବିଦାରୟତ୍। ସମସ୍ତଙ୍କ ହୃଦୟ ବିଦାରଣ ହେଲା। ତଦ ବିଦାରଣମ ତୁଲ୍ୟମ ପୀଡ଼ା ଅଜନନ ଇତ୍ୟର୍ଥ। ସେମାନଙ୍କର କ'ଣ ଲେଖିଲେ, ତଦ ବିଦାରଣମ ତୁଲ୍ୟମ ପୀଡ଼ାମ ଅଜନନ ଇତ୍ୟର୍ଥ। ଶଙ୍ଖ ବଜେଇଲେ କିଏ, ପାଣ୍ଡବମାନେ। ପାଣ୍ଡବମାନଙ୍କର ଶଙ୍ଖ ବଜେଇଲେ କାହାର ହୃଦୟ ବିଦାରଣ ହେଇଗଲା, କୌରବ ପକ୍ଷରେ। ଆଚ୍ଛା, କୌରବମାନଙ୍କର ଶଙ୍ଖ ବଜେଇଥିଲେ, ପାଣ୍ଡବମାନଙ୍କର କିଛି ହେଇନଥିଲା, ଏଥିରେ ସୂଚନା ମିଳୁଛି। ସେଇଟା ପୂର୍ବଦ ରଚନା କରିଛନ୍ତି, ତୁମୁଲ ଅତି ତୀବ୍ର ଅଭ୍ୟୁନାଦୟନ ପ୍ରତିଧ୍ୱନି ବି ପୁରୟନ। ମାନେ ଶଙ୍ଖର ଯେଉଁ କ'ଣ କୁହନ୍ତି ପ୍ରତିଧ୍ୱନିଟା ବଜେଇଦେଲେ ଜୋର କ'ଣ ହଁ ଗୋଟେ ବାଜେ, ସେ ଯେଉଁ ବାଜେ ପ୍ରତିଧ୍ୱନିଟା ଆସେ, ସେ ପ୍ରତିଧ୍ୱନିଟା ତାଙ୍କ ହୃଦୟକୁ କମ୍ପିତ କରୁଥିଲା। ଏଠି ପୁରୟନ, ପୁରୟନ ଗୋଟେ ଅଛନ୍ତି କି ଶବ୍ଦ, ବିଦାରାୟନ ନବଶ ହଁ, ତୁମୁଲ ଅଭ୍ୟୁନାଦୟନ ସଘୋଷ ଧାସ ହୃଦୟାନି ବିଦାରୟତ ନବଶ୍ଚ ପୃଥିବୀଶ ତୁମୁଲ ଅଭ୍ୟୁନାଦୟନ ଅଭ୍ୟୁନାଦୟ ଅଭ୍ୟୁନାଦୟନ ପ୍ରତିଧ୍ୱନିତ। ପୁରୟନ କ'ଣ ଲେଖିଲେ ଏଠି, ଅଭ୍ୟୁନାଦୟନ ପ୍ରତିଧ୍ୱନିତ। ଆଚ୍ଛା ନା ନାଇଁ, ଅଭ୍ୟୁନାଦୟନକୁ କରୁଛନ୍ତି, ତାର ଅର୍ଥ କଲେ ପ୍ରତିଧ୍ୱନି ବି ପୁରୟନ, ପ୍ରତିଧ୍ୱନିରେ ପୂର୍ଣ୍ଣ ହେଇଗଲା। ଏତେ ପ୍ରତିଧ୍ୱନି ହଉଥିଲା, ରିସାଉଣ୍ଡ ଯେଉଁଟା କୁହାଯାଏ, ଏତେ ଇକୋ ଭଳିଆ ରିସାଉଣ୍ଡ ହଉଥିଲା, ପୁରା କୌରପକ୍ଷ ସୈନ୍ୟମାନେ ସବୁ ଭୟ କରିଥିଲେ। ଧାତରାଷ୍ଟ୍ରେ କୃତସ୍ତୁ ଶଙ୍ଖାଦି ନାଦସ୍ତୁମୂଳ ଅପିତେଷାମ କିଞ୍ଚିତ ବି କ୍ଷୋଭ ନା ଜନେନ୍ ତଥା ନ ଉକ୍ତେ ଇତି ବୋଧ୍ୟମ। ସେଇଟା ପୁରା ଏଠି ରଚନା କଲେ, ସେଥିପାଇଁ ସେ ପ୍ରଥମ ଲେଖିଛନ୍ତି, ପ୍ରଥମରୁ ବେଦାନ୍ତ କ'ଣ ଗୋଟେ ସୁନ୍ଦର ଭାଷାରେ ଗୁରୁଦେବ ଲେଖିଛନ୍ତି। ସେ କେଉଁଠି ପ୍ରଥମ କ'ଣ ପଦାର୍ଥ ବନ୍ଦ କରିଦେଇଛନ୍ତି ନା କ'ଣ, ବେଦାନ୍ତ ଦର୍ଶନ ଉପରେ ଗୋବିନ୍ଦ ଭାଷ୍ୟରେ ପ୍ରଣୀତ ଶ୍ରୀ ବଳଦେବ ବିଦ୍ୟାଭୂଷଣଙ୍କୁ ସମର୍ପଣ। ସେଥିପାଇଁ ପୁରା ସ୍ୱତନ୍ତ୍ର ବଳଦେବ ବିଦ୍ୟାଭୂଷଣଙ୍କ ନାମରେ, ସେଥିପାଇଁ ସବୁ ବଳଦେବ ଭୂଷଣଙ୍କର ଟୀକାକୁ ଆଣିଲେ, ପ୍ରଭୁ ଶ୍ରୀଧର ସ୍ୱାମୀଙ୍କ ଟୀକା, ଚକ୍ରବର୍ତ୍ତୀଙ୍କ ଟୀକା, ସବୁ ସବୁ ତାଙ୍କ ପାଖରେ ଥିଲା ସେତେବେଳେ। ଭଗବାନ ତାଙ୍କୁ ସେମିତି ସେଇ ବୟସରେ, 70 ବର୍ଷ ବୟସରେ ଇଂଲିଶକୁ କରିବା ଏ ଟୀକା, ପୁଣି ମୂଳ ଶ୍ଳୋକ ରହୁଥିଲା। ଦେଖୁନା ଆମର ଇଂଲିଶର ଇଂଲିଶ ବହି ଯେଉଁ ଅରିଜିନାଲ ଇଂଲିଶ ଦେଖ, ହଁ ଓବିସିଟା ଅଛି, ଇଂଲିଶରେ ସଂସ୍କୃତ ରହୁଥିଲା ପ୍ରବୋଧଙ୍କର କିଛି ବିଶେଷ ଜିନିଷ, ସଂସ୍କୃତ ମୂଳ ସଂସ୍କୃତ ଶ୍ଳୋକ ରହୁଥିଲା, ତାପରେ ଇଂଲିଶରେ ରହିବ, ତାପରେ ୱାର୍ଡ ମିନିଂ। ସଂସ୍କୃତ ଅରିଜିନାଲ ଶ୍ଳୋକଟା ରହିଛି ନା, ଚୈତନ୍ୟ ଚରିତାମୃତରେ କ'ଣ ରହିଛି, ବେଙ୍ଗଲୀ। ଯେଉଁ ମୂଳ ପ୍ରିଣ୍ଟିଂ ଯେଉଁ ଆମେ ତ ସବୁ ବହି ଡିଷ୍ଟ୍ରିବ୍ୟୁସନ୍ କରୁଥିଲୁ ଚୈତନ୍ୟ ଚରିତାମୃତ, ସେଥିରେ ମୂଳ ବେଙ୍ଗଲୀ, ଏବେ ବି ଆମର ବିବିଟିରେ ବେଙ୍ଗଲୀ, ତାପରେ ସେଇଟା ଇଂଲିଶରେ ଲେଖା ହେଇଥିଲା। ପୂର୍ବ ଚାହୁଁଥିଲେ ନାଇଁ ଅରିଜିନାଲ ସବୁବେଳେ ରହୁ, ଆଜି ଟିଚିବ ତାଙ୍କର ସବୁ ପ୍ରାମାଣିକତାଟା ଗୋଟେ କ'ଣ, ନୂଆ ଗୋଟେ ପ୍ରାମାଣିକତା ନୁହେଁ, ନୂତନ ଗୋଟେ ଜିନିଷ ତିଆରି କରିଦେବା ସେଟା ଗୋଟେ ପ୍ରାମାଣିକତା ନୁହେଁ, ନୂଆ କିଛି ଗୋଟେ କହିଦେବା, ନୂଆ ଜିନିଷ ଗୋଟେ କ'ଣ କହିଦେବା, ଆରେ ନୂଆଟା ଗୋଟେ କ'ଣ ଅଛି ସଂସାର, ନୂଆ କିଛି ନାହିଁ, ନୂତନଟା କ'ଣ, ନୂତନତ୍ଵ ହେଉଛି ଏଇଟା ଯେଉଁଟା ଯେଉଁଥିରେ ଜୀବନ ଅଛି, ଯେଉଁଟା ସତ୍ୟ ନିରାଟ ସତ୍ୟ ସେଇଟାକୁ ଉପସ୍ଥାପନ କରି ଏଇଟା ହେଉଛି ନୂତନତ୍ଵ। ଆଉ ପ୍ରପାତ ସେ ଜିନିଷଟା ସବୁ ବହୁତ ସୁନ୍ଦର ଭାବରେ ରିପ୍ରେଜେଣ୍ଟ କରିଛନ୍ତି, ସେଥିପାଇଁ ସେଇଟା ଏ ଯେଉଁ ପଢ଼ୁଥିଲେ ଆମେ ବଳଦେବ ଦେଶଣ ସେ କଥା କହୁଛନ୍ତି, ଧାତରାଷ୍ଟ୍ରେ କୃତସ୍ତୁ ଶଙ୍ଖନାଦ ସ୍ତୁମୂଲ ଅପିହି। ଆଚ୍ଛା, ଦୁଇଟା ଶବ୍ଦ ମନେ ରଖିବାକୁ ପଡ଼ିବ, ତୁମୁଲ ବହୁ ପୂର୍ବ ଶ୍ଳୋକ ଦେଖ, ଟୀକା ନା ପୂର୍ବରେ ତୁମୁଳ ଲାଗିଥିବ, ଯେତେବେଳେ ଧୃତରାଷ୍ଟ୍ର ପୁତ୍ର ମାନେ ବଜେଇଲେ ନା ତସ୍ୟ ସଞ୍ଜୟନମ ସିଂହନାଥ ତତ ପ୍ରତାପବାନ ତତ ହଁ ଏଇ ଅଛି ତତ ଶଙ୍ଖଶ୍ଚ ଭେର୍ଯ୍ୟଶ୍ଚ ପଣବାନ ଗୋମୁଖା ସହ ସେବ୍ୟାବି ଅନନ୍ତ ସହ ଶବ୍ଦ ତୁମୁଳ ହବ ବଳଦେବୀ ଦେଉଛନ୍ତି ସେ ଟୀକା ବେଦାନ୍ତି ଅଭୁ ତୁମୁଲ ଏଇ 13 ନମ୍ବର ଶ୍ଳୋକ ସେ ଲାଗୁଛି କୋଉଠି 19 ପୂର୍ବରୁ ଲାଗି 13 ନମ୍ବର ସମସ୍ତେ ଯେତେବେଳେ ଶଙ୍ଖ ବଜେଇଲେ ତୁମୁଳ ଶବ୍ଦ ହେଲା ଆଚ୍ଛା ତୁମୁଳ ଶବ୍ଦ ହେଲା ହେଲେ ହୃଦୟ ବିଦାରକ ବୋଲି କିଛି ଲେଖା ହେଇନି ସେଠି ତ କିଛି ଲେଖା ହେଇନି ଏ ସେଥିପାଇଁ ସେ ସେଠି କହିଲେ ଧ୍ରାତରାଷ୍ଟ୍ରରେ କୁତସ୍ତୁ ଶଙ୍ଖନାଦ ତୁମୁଲ ଅପି ଧୃତରାଷ୍ଟ୍ରଙ୍କ ପୁତ୍ର ମାନେ ଯେଉଁ ଶଙ୍ଖ ବଜେଇଥିଲେ ସେଟା ତୁମୁଳ ଥିଲା କିନ୍ତୁ ତେସାମ କିଞ୍ଚିତ ବି କ୍ଷୋଭମ ନା ଅଜନୟତ କିନ୍ତୁ କିଞ୍ଚିତ ବି କ୍ଷୋଭ ଜନ୍ମ କରିନଥିଲା ପାଣ୍ଡବମାନଙ୍କର ତଥା ଅନୁକ୍ତ ଏତି ବୋଧ୍ୟମ ଯେଉଁ ତୁମୁଳ ଶବ୍ଦ କୁହାଯାଇଛି କିନ୍ତୁ ସେଠି ତ କିଛି କୁହାଯାଇନି ପାଣ୍ଡବମାନଙ୍କୁ ଭୟ ଲାଗିଥିଲା ବୋଲି କିଛି କୁହାଯାଇନି ମାନେ ଏଥିରୁ ବୁଝିବାକୁ ତୁମକୁ ପଡ଼ିବ ଏଥିରୁ ବୁଝ ଯେ ପାଣ୍ଡବମାନଙ୍କର ଶଙ୍ଖ କୌରବମାନଙ୍କୁ ପୀଡ଼ା ଦେଲା କିନ୍ତୁ କୌରବମାନଙ୍କର ଶଙ୍ଖ ତୁମୁଳ ହେଇଥିଲେ ସୁଦ୍ଧା ପୀଡ଼ା ଦେଇପାରିଲା ନାହିଁ ସେ ଦେଇନଥିଲା ଏଥିରେ ସୂଚନା ମିଳୁଛି ବିଜୟ କାହାର ହବ ପାଣ୍ଡବମାନଙ୍କର ହବ ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧ୍ରାତ୍ର ରାଷ୍ଟ୍ରଙ୍କ ପିଧ୍ୱଜ ପ୍ରବୃତେ ଶସ୍ତ୍ର ସମ୍ପାତେ ଧନୁରୁଦ୍ୟମ ପାଣ୍ଡବ ଋଷିକେଶମ୍ ତଦା ବାକ୍ୟମ୍ ଇଦମାହ ମହିପତେ ହେ ରାଜା ସେହି ସମୟରେ ପାଣ୍ଡୁଙ୍କର ପୁତ୍ର ଅର୍ଜୁନ କପିଧ୍ୱଜ ତାଙ୍କ ରଥର ପତାକାରେ ହନୁମାନ ଛବି ଥିଲା ମୁଁ କାଲି ଭୁଲିଗଲି ସେଟା କହିବା ପାଇଁ ଯେମିତି ଆଜିକାଲି ଆମେ ସବୁ ପତାକା ବାନ୍ଧୁ ନାହାନ୍ତି କି ପତାକା ତିଆରି କରିଦେଇ ଗୋଟେ କିଏ ଓମ୍ ଚିହ୍ନ ଲେଖୁଛି ଆଉ କିଏ କ'ଣ ସ୍ୱସ୍ତିକ ଚିହ୍ନ ଆଉ କିଏ ଚନ୍ଦ୍ର ଆଉ ଆମ ତାରାଙ୍କର ଚିହ୍ନ ସୂର୍ଯ୍ୟବଂଶ ଚନ୍ଦ୍ରବଂଶ ସଂକେତ କିଏ କ'ଣ କେତେ ପ୍ରକାର ହନୁମାନ ଉତ୍ତର ଭାରତକୁ ଯିବ ତାଙ୍କ ବେଶୀ ହନୁମାନ ପତାକା ଆଚ୍ଛା ଏଇ ଯେଉଁ ପତାକାଟା କ'ଣ କିଏ ବାନ୍ଧିଥିଲେ ନା କ'ଣ ଅର୍ଜୁନ ରଥରେ ନା କ'ଣ ବାବୁଲେ ହଉଛ ଯେଉଁ ପତାକାଟା କ'ଣ ସେ ଯେଉଁ ରଥରେ ତାଙ୍କ ବନ୍ଧାବନ୍ଧି କରିଥିଲେ ନା କ'ଣ ହବା ଏ ଅଗ୍ନି ଯେତେବେଳେ ଦେଇଥିଲେ ସେ ପତାକାଟା ସେତେ ସେ ପତାକାରେ ହନୁମାନ ସେତେବେଳେ ସେମିତି ଥିଲା ସେ ପତାକା ସେ ଅଗ୍ନିଦତ୍ତ ବେଳେ କପିଧ୍ୱଜ ସେତେବେଳେ ଦେଖା ହେଇଛନ୍ତି ମହାଭାରତରେ ମୁଁ ଦେଖୁଥିଲି ସେଠି ସେ ଚିତ୍ର ସେମିତି ଅଙ୍କିତ ହେଇକି ରହିଥିଲେ କାରଣ ଦ୍ରୌପଦୀ ଯାଇଛନ୍ତି ହିମାଳୟ ପାଖାପାଖି ପଳେଇଛନ୍ତି ଯକ୍ଷଙ୍କର ସ୍ଥାନକୁ ବହୁତ ଉଚ୍ଚକୁ ପଳେଇଛନ୍ତି ସେଠି ସେଠି ଯକ୍ଷମାନେ ରହୁଛନ୍ତି ଆଉ ସେଠି ଯେଉଁ ସରୋବର ରହିଛି ସେ ସରୋବରରୁ ଯେଉଁ ପଦ୍ମ ପୁଷ୍ପ ଫୁଟୁଛି ତାର ମାନେ ତାର ଯେଉଁ ବାସନା ଆସୁଛି ଦ୍ରୌପଦୀ ପୁରା ମୋହିତ ହେଇଯାଉଛି ଦ୍ରୌପଦୀ କେବେ କିଛି ମାଗନ୍ତିନି ସେ ତ ସେମିତି ସାଧାରଣ ନାରୀ ନୁହନ୍ତି ଆଉ ଯଜ୍ଞ ସେନି କହିଲେ ଏତେ ସୁନ୍ଦର ଫୁଲ ଫୁଲର ମହକଟା ଅଛି ନା ଜାଣିଛ ନା ନାଇଁ ବାବୁଲି ହଁ ଫୁଲ ପାଗଳା କରିଦେବ ତୁମକୁ ଫୁଲ ଏମିତି ତୁମେ ଯାଉଥିବ ବାସିବ ଏମିତି ଆଉ ସେ ବୁଆ ମୁଁ କ'ଣ ଆଗରୁ ଆମ ମନରେ ମୁଁ କ'ଣ ଜାଣିଥିଲି ଫୁଲ ଏ ଫୁଲ ଆଉ ଏତେ ବାସେ ବୋଲି ମୁଁ ଜାଣିନି ଆମର ଏଇ ଯେଉଁଟା କ'ଣ ଦାନା ହେନା ଏମିତି ବାସନ୍ତି ବୋଲି କି ସେ ଭଗବାନଙ୍କର କ'ଣ ଇଚ୍ଛା ମୁଁ ଆଉ ହେନା ଫୁଲ ଜାଣି ଶୁଣିଛି କେବଳ ଆମର ତ ମନ୍ଦିର ମନ୍ଦିର ନାହିଁ ସେ ଯେଉଁ ପଦଯାତ୍ରା କରୁଥିଲେ ଆମର ଏଇଠି ମୋର ବ୍ରତ ଥାଏ କାର୍ତ୍ତିକ ମାସ ଏଇ ଯେଉଁ ଆମର ଯାଜପୁରରେ ଯାଜପୁରରେ ସେ ଇନାଗୁରେସନ୍ ପଦଯାତ୍ରା ମୋ ଜବସୀ ଡାକିଲେ ନାହିଁ ଆସିବ ମାନେ ଉପବାସ କରୁଛି ନା ନା ଆସିବ ତ ମୁଁ ସେଠି ଯାଇଥିଲି ମୋତେ ସେ ଜଣ ଘରେ ରଖିଥିଲି ସେ ତାଙ୍କର ଯାହାର ସେ ଘରେ ତାଙ୍କର ମନ୍ଦିର ଛୋଟିଆ ମନ୍ଦିର ଆମର ରହିବାକୁ ଜାଗା ନାହିଁ ସେ ଘରେ ତାଙ୍କ ରଖିଥିଲେ ଜଣେ ସେ ମନ୍ଦିରରୁ ଅଳ୍ପଟି ବାଟା ସେ ଘରେ ମୁଁ ସେ ଘରେ ଖାଲି ପଶୁ ପଶୁ ମୋର ପାଗଳା ହେଲା ଏତେ ସୁନ୍ଦର ବାସନା କ'ଣ ହେଉଛି ମୁଁ ଖାଲି ଲଗେଜ୍ ଲଗେଇ ଖୋଜିଲି କ'ଣ ବାସନା ହେଉଛି ପଚାରିଲି ମାନେ କ'ଣ ଏଠି ବାସନା ହେଉଛି ଲେଖିଲା ବେଳକୁ ଏଇଟା କି ଗଛଟା ନା ଏଇଟା ହେନା ଗଛ ନା କେଉଁଠି ମିଳିବ ଏଇଟା ଆଉ ମୋତେ ଖାଲି ସେ ବାସନା ଆଉ ଏତେ ରାତି ମାନ ମାନେ ଏତେ ସୁନ୍ଦର ବାସନା ଆଉ ସକାଳ ହେଲା ଆଉ ବେଶୀ ବାସନା ନାହିଁ ସେ ରାତିରେ ବାସି ଫୁଟିବ ତାର ଏମିତି ଆକର୍ଷଣ ଭଗବାନଙ୍କ ସୃଷ୍ଟି ନା ଆଉ ତୁମେ ସେଣ୍ଟ ଗୁଡ଼ା କ'ଣ ଗୁଡ଼ା କେମିକାଲ ଗୁଡ଼ା ଖାଲି ଦେହରେ ବୁଲୁଛ ପ୍ରଭୁଙ୍କର ସୃଷ୍ଟି ଦେଖ କେମିତି କିଆ ଫୁଲ ବସିବ କେତେ କି ଆ ସାର୍ ସର୍ପମାନେ ଯାଇକି ସେଠି ରହନ୍ତି ନା ଆଉ କାହାର କେତେ ଗୁଣ ଦେଖୁ ନା ଚାଣକ୍ୟ ପଣ୍ଡିତ ଲେଖିଲେ ଆମର ନୀତିକାର ମାନେ କମ୍ ବଡ଼ ବଡ଼ ବିଦ୍ୱାନ କି ବହୁତ ବଡ଼ ବଡ଼ ମଣିଷର ସବୁ ଦୋଷ ଥାଇପାରେ, ଗୋଟେ ଗୁଣ ସବୁ ଦୋଷକୁ ମିଟେଇଦେବ, ହଁ ବାଞ୍ଚିବ। ଏଇ ଯେଉଁ କାଞ୍ଚନ ଫୁଲ, ହଁ ବହୁତ। ଆଉ ଭଗବାନଙ୍କର ବି ମହିମା ଅଛି ନା, ପ୍ରଭୁ ଯେଉଁଠି ଖୁସି ରହୁଥିବେ ସେଠି ବି ସିଏ ପୁଷ୍ପ ଫଳ ଫୁଲ ସବୁ ହବ। କେଉଁ କଥା ଗୋଟେ କହୁଥିଲି ଭୁଲିଗଲି, ନା ମହିମା କେତକି ଗୋଟେ ଗୁଣ ସବୁ ଦୋଷକୁ ଲିଭେଇ ଦିଏ। ଚାଣକ୍ୟ ପଣ୍ଡିତ ଉଦାହରଣ ଦେଇଛନ୍ତି, କାର କେତକୀର, କେତକୀର ଜନ୍ମ କୋଉଠି, କଣଟା ଏ ଯୋଉ କେତକୀ କାହାକୁ କୁହନ୍ତି, କିଆ ଫୁଲ କେତେ କୁହନ୍ତି, କୁହନ୍ତିନି ତାର କୋଉଠି ଥାନ୍ତି, ଜଳ ଜାଗାରେ ନା କିଆ ଗୁଡା କୋଉଠି ଥାଏ, ପ୍ରାୟ ଜଳ ଜାଗାରେ ସବୁ କିଆ, ପାଣି ବହୁତ ସେଠି କିଆ ମାଡ଼ିବ। ଏ ଯାଉ ନା ଦେଖିବେ ସମୁଦ୍ର ଯୋଉ ଆମର କଣ ସେଟା ଗୋପାଳପୁର ସାଇଡ୍, କିଆ ସାଇଡ଼ ସେଠି ବା ଫ୍ୟାକ୍ଟ୍ରି ହେଇଛି, ଏ ଗଞ୍ଜାମର ସେ ଫ୍ୟାକ୍ଟ୍ରି ହେଇଛି, ସେଠି ସେ ସେଣ୍ଟ ଫ୍ୟାକ୍ଟ୍ରି, ସେଣ୍ଟ ଫ୍ୟାକ୍ଟ୍ରି ଏଠି ହେଇଛି, କେତେ ସେଣ୍ଟ ସବୁ କଲେକ୍ସନ୍ କରାହଉଛି। ଜଳ ଯେଉଁଠି ବେଶୀ ହେଲା ସେଠି କ'ଣ ହବ, କେତେ କେତେକିରେ କ'ଣ କଣ୍ଟ କଣ୍ଟକ ଭରି, ଖାଲି କଣ୍ଟା ଭରି, କିଆ ଗୁଡ଼ା କ'ଣ ଲୋକ କାଟି ଦିଅନ୍ତି ନା ଭାରି କଣ୍ଟା, ଆଉ ବ୍ୟାଲ ସର୍ପ ଗୁଡ଼ା ଘେରିକି ରହିଥିବେ ସବୁବେଳେ, ସର୍ପମାନେ ଏତେ ସବୁଠୁ ରସିକିଆ ହଉଛନ୍ତି, କିଏ ନାଗସାପ ସବୁଠୁ ରସିକିଆ, ସର୍ପ ଭଳିଆ ରସିକ, ସର୍ପ କତୁରୁ ଶିଖିବ କଳା ବୋଲି ବୁଝିଲ ନା ନାହିଁ, ସବୁ ବାଡ଼ି ଖାଲି ମାରିବ, କ'ଣ ସାପ କତୁରୁ ଶିଖିବ, କ'ଣ ଶିଖିବ ସର୍ପକୁ ଚଣାଇକି ପଡ଼ନ୍ତି, ସର୍ପର କ'ଣ ଗୁଣ, ମଣିଷ କ'ଣ, ମଣିଷ ଖାଲି ପେଟେ ଖାଇବ, ଖାଇକି ସେ ବାଥରୁମ୍ ଫୁର୍ ଫୁର୍ କରିବ, ଆକୁ ମାର ତାକୁ ମାର, କାମ କ୍ରୋଧ ଇଏ ମଣିଷ ଶିଖିଛି, ମଣିଷର ଆଉ କିଛି ଅଛି, ମଣିଷର ଗୋଟେ ଭଲ ଗୁଣ କ'ଣ ଆଉ ଶାସ୍ତ୍ରରେ ଅଛି, ସେ ଖାଲି ଶିକ୍ଷା ନାହିଁ କୁହାଯିବ, ମଣିଷ ଶିଖ ଖାଲି ସମିତ ପାଖରୁ, ଆହୁରି ଭକ୍ତି ହେଇକି କୃପା ଟିକେ ପାଇଲା ତାର କିଛି ମଣିଷତ୍ଵ ଆସିବ, ନହେଲେ କ'ଣ ମଣିଷ ଗୋଟେ କେତେ, ସର୍ପ କ'ଣ ମନ୍ତ୍ର, ସର୍ପ କତୁରୁ ଶିଖିବ ମନ୍ତ୍ର, ଯେତେବେଳେ ସେ ଶୁଣୁଛି ମନ୍ତ୍ର ପଢ଼ା ହେଉଛି, ସେ କେମିତି ବସ ହେଇଯାଉଛି, ତା ମନ ସ୍ଥିର ହେଇଯାଉଛି ନା, ସାପ ଯେତେ ହେଇଥିବ ଦେଖିବି ନା ସାପ ଖେଳାବାଲାକୁ, ସେ ଯେତେବେଳେ ମନ୍ତ୍ର ପଢ଼ିବ ସବୁ ଡାକ ମାରିବ, ସେ କାଳିଆ କାଳିଆ କଥା କହିକି ସେ କୃଷ୍ଣ ଯାଇଥିଲେ, ସିଏ ଏମିତି ସ୍ୱରରେ ଗାଇକି ଡମ୍ବରୁ ବଜେଇବ, ଇଏ ପୁରା ଏମିତି ଭାରି ପୁରା ପୁରା ଦେଖିବ, ପୁରା ଏମିତି ଧ୍ୟାନରେ ଶୁଣୁଥିବ, ପୁରା ଟିକିଏ ପଡ଼େ ସେପଟ ହବ, ସେଥିପାଇଁ ଯେଉଁମାନେ ଯାଆନ୍ତି ଜଙ୍ଗଲକୁ ସେମାନେ ସଙ୍ଗୀତ ଗାଇବେନି, ବୁଝିପାରୁଛୁ କି ନାହିଁ, ସେମାନେ ଭଲ କଣ୍ଠ ହୋଇଥିଲେ, ମଧୁର କଣ୍ଠ ହୋଇଥିଲେ ଖାଇବେନି, ନହେଲେ ମାନେ ସର୍ପ ଚାଲି ଆସିବ, ସର୍ପମାନେ ଭାରି ରସିକ ନା, ନାଗ ହେଉଛି ତା ଭିତରେ ବେଶୀ ନାଗ ଭାରି, ସେ ପୁରା ଖେଳେଇବେ ଫଣା 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 ଖେଳେଇକି ପୁରା ଇଏ କରିବେ, ସେ ଚାଣକ୍ୟ ପଣ୍ଡିତ କହିଲେ ଦେଖ କେମିତି ମନ୍ତ୍ର ସିଏ ବସ ହେଉଛି, ମନ୍ତ୍ର କହିଲାବେଳକୁ ସେ ସାଙ୍ଗେ ସାଙ୍ଗେ, ଆଉ ସେ ପୁରା ରମୁଛି, ମନ୍ତ୍ର ଉଚ୍ଚାରଣ କଲେ ସେ ପୁରା ଆନନ୍ଦିତ ହବ, ସେଭଳିଆ ସାଧକ ଭଗବାନଙ୍କର ନାମ ଯେତେବେଳେ ଜପ କରିବ, ଭଗବାନଙ୍କର ଭଜନ ଯେତେବେଳେ ଗାଇବ, ତାକୁ ଆନନ୍ଦରେ ସେଥିରେ ରମିଯିବ, ସର୍ବକତୁରୁ ଶିଖିବ। ଏଇ ଦୋଷ କଥା କେତେ କଥା କୁହାହଉଥିଲା ନା, ହଜାର ଦୋଷ ଏ ସର୍ପ ଗୁଡ଼ାଏ ତା ଦେହରେ ରହିଥିବେ, କିନ୍ତୁ ଗୋଟିଏ ଗୁଣ ତା ସବୁ ଦୋଷକୁ ଲିଭେଇ ଦେଉଛି, କେଉଁଟା ତାର ବାସନାଟା, ସେଟା ମଣିଷର ହଜାର ଦୋଷ ତାର ଗୋଟିଏ ଗୁଣ ସବୁ ଗୁଡ଼ାକ ଦୂର କରିଦେବ, କେଉଁଟା ହରିଭକ୍ତି, ଯଦି ଭଗବାନଙ୍କ ଭକ୍ତି ତୁମେ କରିପାରିଲ ତାହେଲେ ସବୁ ଦୋଷ ଗୁଡ଼ା ତୁମେ ପଳେଇବ, ଭକ୍ତି ବିନା ତୁମେ କେତେ କ'ଣ କର କେବେ ବି କିଛି ହବନି, କିଛି ହବନି। କେଉଁ କଥାରେ ଏଠି ପଳେଇ ଆସିଥିଲି, ଏ କଥା କେଉଁଠି ଥିଲା, ଏଠି କହୁଥିଲି, ହଁ କପିଧ୍ୱଜ ଏ ବାହାରେ ଥିଲା, ହଁ ଏଇ ବା ଏଇ ଯେଉଁ ଦ୍ରୌପଦୀ କଥା କହୁଥିଲି, ସେ ବାସନା ସେ ଫୁଲ କଥା ମନେ ପଡ଼ିଲା, ଦ୍ରୌପଦୀ କଥା କହୁଥିଲି, ପୁଷ୍ପର ଗୋଟେ ବାସନା ରହିଛି ନା, ପଳାଶ କୁସୁମ ଦିଶେ କେଡ଼େ କେଡ଼େ ମନୋହର, ବାସେ ନାହିଁ ବୋଲି ସେ ତ ପାଏ ନା ଆଦର, ହଁ ନ ପାଏ ଆଦର, ତ କିଏ ଆଦର କରନ୍ତିନି, ପଳାଶ କୁସୁମ ପଳାଶ ଫୁଲ ଦେଖୁଛ କେତେ ବଢ଼ିଆ ବାସୁନି, ତ କିଏ ଆଦର କରିବ, ହରିଭକ୍ତ ନଥିଲେ ତୁମେ କିଏ ଆଦର କରିବ, କିଏ ନି, ଭଗବାନ ଯାକୁ ଭଲ ପାଏ, ଭକ୍ତକୁ ଭଗବାନ ଭଲ ପାଆନ୍ତି, ସେଥିପାଇଁ ଜଗତର ସମସ୍ତେ ଭଲ ପାଆନ୍ତି, ଆଉ ତୁମେ କହିବ ମୁଁ ସମସ୍ତେ ମୋତେ ସମସ୍ତେ ଭଲ ପାଏ, ତୁମେ କାହିଁକି ଭଲ ପାଏ, ତୁମେ ଭଗବାନ, ତୁମ ଟଙ୍କା ଥାଉ ପଇସା ଥାଉ ଜ୍ଞାନ ହେଇଥାଉ ଗୁଣୀ ହେଇଥାଉ କେତେ ପ୍ରବଚନ ଦେଉଥାଉ କ'ଣ ବି କରୁଥାଉ, ଭଲ କେହି ପାଇବନି ତୁମକୁ, ଭଗବାନ ତ ଭଲ ପାଏ, ଜଗତର ସମସ୍ତେ ତୁମକୁ ଭଲ ପାଏ, ଆଉ ସେ ଭୀମସେନକୁ ପଠେଇଲେ, ଇଏ ତ ଭୀମସେନ ତ ଇଏ ତ ସବୁଥିରେ ଫାଷ୍ଟ, କିନ୍ତୁ ପ୍ରଭୁପାଦ କହିଲେ ଖାଇବାର ଫାଷ୍ଟ, କାମ କରିବା ବି ଫାଷ୍ଟ। ଆଉ ଭୀମସେନ ଚାଲିଲେ ଆଉ କହିଲେ ମୁଁ ଯାଉଛି ଆଣିବି, କାରଣ ଦ୍ରୌପଦୀ ତ କେବେ ବଣରେ କେବେ କିଛି ମାଗିନାହାନ୍ତି। ଆଉ ଗୋଟେ ସୁଗନ୍ଧିକ ପଦ୍ମ ପଦ୍ମ ବାସନାଟା ଆସୁଛି, ଏତେ ମହମ ବାସନା ଗଲେ ସେଠୁ, ସେଣେ ଗଲାବେଳକୁ ଭୀମସେନ ଯୁଆଡ଼େ ଯାଉଛନ୍ତି ସେ ନିଶ୍ଚୟ ଯକ୍ଷଙ୍କ ହାବୁଡ଼ରେ ପଡ଼ିଯାଇଥାନ୍ତି। ଆଉ ଯକ୍ଷମାନେ ମାନ ଛାଡ଼ନ୍ତିନି, ମାନ ମଣିଷକୁ ମାରିଦିଅନ୍ତି। ଏ ଯେମିତି ଧ୍ରୁବ ମହାରାଜଙ୍କର ଭାଇ କିଏ ଉତ୍ତମ, ଉତ୍ତମ ପଳେଇଗଲେ ସେମିତି ହିମାଳୟ ଯକ୍ଷକୁ ମାରିଦେଲେ ତାଙ୍କୁ। ଆଉ ଭୀମସେନ ଜାଣି ଇଏ ହନୁମାନ ଜାଣିଦେଲେ, ହନୁମାନ ଜାଣିଦେଲେ ନା ଆଉ ଇମାନେ କ'ଣ କିଏ ଜାଣିଥିଲେ କି ଅର୍ଜୁନଙ୍କ ପାଖରେ ସେ ରଥ ଥିଲା, କିନ୍ତୁ ଭଗବାନ କିଛି କହିନଥିଲେ କାହା ବିଷୟରେ, ହନୁମାନଙ୍କ ବିଷୟରେ, ହନୁମାନ ଯେ ରଥରେ ଅଛନ୍ତି ତାଙ୍କୁ କିଛି କହିନଥିଲେ। ଆଉ ଇଏ ଇଏ ଖବର ପାଇକି ଆସି କହିଲା ନା ଆଉ କି ଭୀମସେନ ଆଉ। ଆଉ ସେଇଠି ହନୁମାନ ଜାଣିଶୁଣିକି ଲାଞ୍ଜଟାକୁ ପକେଇଛନ୍ତି ବାଟରେ, ଜାଣିଶୁଣି ସେ ତ ଅଷ୍ଟସିଦ୍ଧି ଜାଣିଛନ୍ତି, ସବୁ ଭଗବାନ ରାମଜୀଙ୍କର ଭକ୍ତ ପଢ଼ନ୍ତିନି କି ଯେଉଁ ଆମର ରାମଚରିତ ମାନ ଇଏ କ'ଣ ହନୁମାନଙ୍କ ସହିତ ଅଷ୍ଟସିଦ୍ଧି ନବନୀତି କି ତା ତା ଅଷ୍ଟସିଦ୍ଧି ନବନୀତି ସେ ଦେଇଦିଅନ୍ତି। ଆସି ଜାଣିଛନ୍ତି ଆଉ, ସେ ତାଙ୍କର ଜାଣିଥିଲେ କୁଆଡ଼େ ଗଲାଣି ସିଏ, କାରଣ ସେ ଦୁଇ ଜଣ ଯାକ ବାୟୁ ବାୟୁପୁତ୍ର, ଇଏ ଯାଉଛି କୁଆଡ଼େ ଯକ୍ଷ ଆଡ଼କୁ ପଳେଇବ, କାରଣ ସେ ଯେଉଁ ପୁଷ୍କରଣୀ ସେଇଟା ସେଡ଼େ ଉପରେ ଏଠି ଯକ୍ଷମାନେ ରହୁଛନ୍ତି, ଆଲା ଯେଉଁଟାକୁ ବାଟରେ ପକେଇ ଦେଇଛନ୍ତି ଆଉ। ସେଇଠି ସେ ମହାଭାରତ ମହାଭାରତରେ ଚାରି ଯୁଗ କଥା କହିଛନ୍ତି, ଚାରି ଯୁଗର ଧର୍ମ କ'ଣ କ'ଣ, କଳି ଯୁଗରେ କ'ଣ କ'ଣ ହବ ହନୁମାନ ବି କହିଛନ୍ତି, ସବୁ କଳି ଯୁଗ ଭବିଷ୍ୟତବାଣୀଟା ହନୁମାନ ବି କହିଛନ୍ତି ଭୀମସେନ। ମୁଁ ଯେଉଁ ପଢ଼ିଥିଲା ଆଗରୁ ତାକୁ ଆଉ କ'ଣ କେତେ କ'ଣ କଲେକ୍ସନ ସେଇଟା ସବୁ ବାହାର ଲୋକଙ୍କୁ ଆଉଥିଲା ଦରକାର ପଡ଼ୁଥିଲା ସେତେବେଳେ, ଇଏ ଇଏ କଲେ ମାଙ୍କଡ଼ ଏହା ତ ଖାନା ଆଙ୍କ ତ ଖାନାପିନା ପାଟି ଜୋର କଥାବାର୍ତ୍ତା, ଏ ମର୍କଟଟା ସେ ବାଟଟା ଛାଡ଼ିକିରି ବସୁନା ଗୋଟେ ବାଟରେ, କ'ଣ ବାଟରେ ବସିଲେ ଭାରି ସମସ୍ତେ ବିରକ୍ତ ହୁଅନ୍ତି ନାଇଁ କି, ବାଟରେ ବସିଲା ମାନେ ଯିବାରେ ସେ ବିରକ୍ତ, ବାଟରେ କଥା କହିବା, ବାଟରେ ବସିବା, ବାଟରେ ଗୋଟେ ଚପଲ ରଖିବା, ବାଟ ଏଇଟା ଭଲ ନୁହେଁ, ଯିବା ଆସିବା ରାସ୍ତାଟା ସବୁବେଳେ ପରିଷ୍କାର ରହିବା ଦରକାର, ଗୋଟେ ଚେୟାରଟେ ଥୁଆ ହେଇଥିବ ସେଠି, ଆରେ ଏଗୁଡ଼ା କ'ଣ ଯିବା ଆସିବା ରାସ୍ତା ସବୁବେଳେ ପରିଷ୍କାର ରହିବ, ବାଟରେ କେବେ ବସିବନି, ବାଟରେ କଥା ହେବନି। ଆସି ବାଟରେ ବସିଛନ୍ତି, ପୁଣି ବାଟରେ ବସିଛନ୍ତି ଲାଞ୍ଜଟାକୁ ପକେଇ ଦେଇଛନ୍ତି, ତୁ ବସୁ ବସୁ ଟିକେ ସାଇଡ଼ ଲାଞ୍ଜଟା କାଢ଼, କିଏ କହୁଛି ଇଏ ଇଏ ତାଙ୍କର ବୁଢ଼ା ପୁରା ବୟସ୍କ ଭଳିଆ ତ ହନୁମାନ ବସିଛନ୍ତି, କହିଲେ ନା ମୁଁ ବୟସ ହେଇଗଲିଣି, ତୁଆଡ଼େ ଯିବୁ ଯିବୁ କୁଆଡ଼େ ଯିବୁ ନା, ମୁଁ ଯିବୁ ସେ ଫୁଲ ଆଣିବା ପାଇଁ, ଆଡ଼କୁ ଯିବି ଆଉ ଯିବୁ ଯିବୁ ମୋ ଲାଞ୍ଜଟା କାଢ଼ି ଦେଇକି ଯାଉନୁ। ଆସି ତାର ଲଗେଇଲା ବଳ ଆଉ, କିଏ ଭୀମସେନ, ଯେତେ ବଳ ଲଗେଇଲା ଆସି ଲାଞ୍ଜକୁ ଉଠି ପାରିଲାନି ଆଉ, କ'ଣ ଇଏ ହନୁଟା ବସିଛି ତା ନାଞ୍ଜଟାକୁ ଉଠିବନି, ହଁ ଯେତେ ଚେଷ୍ଟା କରିକି ସେ ପୁରା କୁସ୍ତି କସରତ କଲା କରିକି ଭୀମସେନ ଆଉ ଉଠେଇ ପାରିଲାନି କୋଉଟା ଲାଞ୍ଜଟା, କହିଲା ଆରେ ଲାଞ୍ଜ ଉଠେ ମୁଁ ବାୟୁ ସୁତ ଲାଞ୍ଜ ଉଠେଇ ପାରିଲିନି କ'ଣ କଥା, ଦଶ ହଜାର ହାତୀର ବଳ, ଦଶ ହଜାର ହାତୀର ବଳ ଲାଞ୍ଜ ଲାଞ୍ଜଟା ଟିକି ପାରୁ, ଇଏ ମୋଠୁ ବଳବାନ ହେଇଥିବ। ସେଠି ସ୍ମରଣ କଲାକାର ପଚାରିଲା, କହିଲା ଆଜ୍ଞା କିଏ ଆପଣ କୁହନ୍ତୁ, କହିଲା ମୋର ମୋର ଭାଇ ହବୁ ତୁ ଜାଣିନୁ, ମୁଁ ବାୟୁ ଭାଇଙ୍କର ପୁତ୍ର, ତୁ ବି ଭାଇଙ୍କର ପୁତ୍ର, ତୁ ଯାଉଛୁ କୁଆଡ଼େ ନା ଦ୍ରୌପଦୀଙ୍କ କଥାରେ, ତୁ ପଦ୍ମ ଆଣିବା ପାଇଁ ଯାଉଛୁ, ତୁ ବଞ୍ଚିବୁ, ତତେ ମୁଁ ରଖିବା ପାଇଁ ଏଠି ଆସି ବୁଢ଼ା ମତେ, ସିଏ ଯେତେବେଳେ ଗାଳି ଦେଇସାରେ ଭୀମସେନ, ତାର ତ ସବୁବେଳେ ଗରମ ମୁଡ଼ୁ, ଖାନାପିନା ଜୋର କରୁଛି, ତାର ଗରମ ମୁଡ଼ ଗାଳି ଗୋଲ ପୁଳେଇ ଦେଇସାରିଲେଣି, ବୃଦ୍ଧ ମାଙ୍କଡ଼ ଏହା ସେୟା ଇଏ କାହିଁ ଶୁଣିବେ, ଇଏ ତାର ଚୁପଚାପ ରହିଲେ ଶୋଇଲେ, ସେସବୁ କହିଲେ କିରେ ବାପା ତୋର ମରଣ ହେଇଯିବ, ଜାଣିଛୁ ଏଠି ଯକ୍ଷମାନେ ଅଛ, ତତେ ବଞ୍ଚିବା ପାଇଁ ମୁଁ ଆସିଛି। ଆନା ଆପଣ ଆପଣ କିଏ ନା, ଆପଣ ରାମ ଏ ରାମଦୂତ, ମୋତେ ଟିକେ ଆପଣ ଦେଖେଇଲେ ସେ କେମିତି ଲଙ୍କା ପାହାର ହେଇଥିଲେ, ଭୀମସେନ କୁସ୍ତି କସର କରିବା ଲୋକ ନା, ସିଏ ସେ ଜିନିଷଟା ଦେଖିବ ନା ଆଉ, ଆଜ୍ଞା ଟିକେ ଦେଖିଲେ ସେ ବିଶ୍ୱରୂପ, ହନୁମାନ ବିଶ୍ୱରୂପ ଦେଖେଇଛନ୍ତି, ବିରାଟ କାୟ ରୂପ ଧରିକି ଆପଣ ଲଙ୍କା ପାର ହେଇଥିଲେ, ମୁଁ ଶୁଣିଛି ଆପଣ ବିଶ୍ୱରୂପ ଦେଖେଇଛନ୍ତି, ଟିକେ ମୁଁ ଦେଖାନ୍ତୁ। ମନା କଲେ ନା ମୋର ଆଉ ସେ ବୟସ ନାହିଁ, ସେଠି କାଳର ମହିମାକୁ ଏତେ ସୁନ୍ଦର ଭାବରେ ପ୍ରବଚନ ଦେଇଛନ୍ତି, ଓ କି ଆମର ହନୁମାନ ବହୁତ ସୁନ୍ଦର ପ୍ରବଚନ ଦେଇଛନ୍ତି, ବୁଝିଛନ୍ତି ସବୁ, ସେ ସେଇ ବ୍ୟାସଦେବ ଲେଖିଲେ ମହାଭାରତ ଶ୍ଳୋକର, ସିଏ ସାଧା ଶ୍ଳୋକ, ସେ ତାର ରସ ନାହିଁ, କିନ୍ତୁ ଭାଗବତ ଓ ସିଏ ପୁରା ରସ, ସେ ତ ପୁରା ସାଧା ଶ୍ଳୋକ ସବୁ ସଂସ୍କୃତ। ଆଉ ହନୁମାନ ସେଠୁ କହୁଛନ୍ତି କାଳ କ'ଣ, କାଳ କେତେ ବଳବାନ, ମୁଁ ସେଇ ଲୋକ ଥିଲି ଯେ ହନୁମାନ ଯେ ରାମ ନାମ ନେଇକି ଲଙ୍କା ସମୁଦ୍ର ପାର ହେଇଥିଲେ, କିନ୍ତୁ ଆଜି ଆଉ ସେ ନାହିଁ, ରାମ ଛାଡ଼ିକି ଯାଇଛନ୍ତି, ଆଉ ଏ କଳି ଆସିକି ପହଞ୍ଚିବ, ସେଠୁ କହିବେ କାହିଁକି କାହିଁକି ତୁମେ ସେ ରୂପଟା ଦେଖେଇ ପାରିବ ନାହିଁ ମୋତେ କୁହ। ସେଠୁ ସେ କହିବେ ଚାରି ଯୁଗର କ'ଣ କ'ଣ ଧର୍ମ, ଚାରି ଯୁଗର ଧର୍ମ ବିଷୟରେ କହିବେ, ଆଉ କଳି ଯୁଗର ଯେଉଁ ଭବିଷ୍ୟତରେ କ'ଣ ହବ, ଏ କଳି ଆସୁଛି କ'ଣ କ'ଣ ହବ, ସେସବୁ ହନୁମାନ ସବୁ କହିଛନ୍ତି ଭୀମସେନ। ଏହା ଏହା ହବ, ଏହା ଏହା ହବ, କଳି ଆସିଯାଉଛି ବର୍ତ୍ତମାନ ହେଉଛି ଇଏ ଏମାନଙ୍କ ସମୟ କେଉଁଟା, ଏ ଯେଉଁ ମହାଭାରତ ଯୁଦ୍ଧ, ପାଣ୍ଡବମାନଙ୍କର ଯେଉଁ ମହାପ୍ରସ୍ଥାନ, ଏଇଟା ସବୁ କଳିଯୁଗ ଶେଷ ପାର୍ଟ, କଳି ସରିବାକୁ ଆସୁଛି, ସରି ଦ୍ୱାପର ସରିବାକୁ ଆସୁଛି, କଳି ପୋଷିବ ସନ୍ଧ୍ୟା ସମୟ ସନ୍ଧି ସମୟଟା। ତେଣୁ ସେ ତାକୁ କହିଥିଲେ କଳିଯୁଗରେ ଏହା ଏହା ହବ, ଏସବୁ ଶୁଣିଥିଲେ ଜାଣିଥିଲେ ନା, ଆଉ ନହେଲେ ଯେତେବେଳେ ଯୁଧିଷ୍ଠିର ମହାରାଜ ଦେଖିଥିଲେ ସବୁ ଏହା ଏହା ହେଉଛି, ଭଗବାନ ଚାଲିଗଲା ପରେ ଜାଣିଥିଲେ ନା କଳି ଆସିଗଲା, ଆଉ କଳି ପୋଷିଲାଣି, ଆଉ ଏମିତି ହେଲେଣି ଲୋକମାନେ ଦିନ ପ୍ରାୟ ବ୍ୟବହାର ଷାଠ୍ୟ ମିତ୍ରଚ ସହୃଦ, ବନ୍ଧୁ ତ ଖାଲି ନା ବନ୍ଧୁ ଥିବ କିନ୍ତୁ ଭିତରେ ସବୁ ଠକାମି, କିଏ କାହାକୁ ଭଲ ପାଉନାହାନ୍ତି, ଜାଣିଦେଲେ ଏ କଳି, ସାଙ୍ଗେ ସାଙ୍ଗେ ଡ୍ରେସ୍ ଚେଞ୍ଜ କରି ପଳେଇଲେ ନା ହିମାଳୟକୁ, ଆଉ ଭୀମସେନ ହରିକା ସବୁ ଜାଣିଥିଲେ ଶୁଣିଥିଲେ, ସେ ନିଶି ପଳେଇଗଲେ ନା, କହିଲେ କଳି ଆସିଗଲା, ଆଉ କଳିକି ସମସ୍ତେ ଡରୁଥିଲେ ନା, ମଣିଷ କେବଳ କୋଠାବାଟି କରି ଖୋଜି ପଡ଼ି ରହିବି, କଳିକି ସମସ୍ତେ ମୁନି ଋଷି ଯିଏଡ଼େ ସମସ୍ତେ କଳିଯୁଗ ଡରୁଥିଲେ, ତୁମକୁ ଡର ଲାଗୁଛି ନା ଭାବିଲେ ମୁଁ କହିପାରିବିନି, ମତେ ତ ପ୍ରବଳ ଡର, ଏ କଳି ଏମିତିକା ତୁମେ କାଲି ନେଇ ତୁମକୁ ଚାଲିଲା ପରେ ଦେବ, କାଲି କେଉଁଠି ନେଇ କୁଆଡ଼େ କୋଉଠି ଦେବ, କୁଆଡ଼େ କୁଆଡ଼େ ଢୁକେଇ ଦେବ, କାଲି କୁଆଡ଼େ କ'ଣ କରିଦେବେ, କଳିବା ଯୁଗ ଆଉ କେତେବେଳେ କ'ଣ କରିଦେବ ତୁମ ହିସାବ ପତ୍ର କିଛି ନାହିଁ, କଳି ବଡ଼ ଭୟଙ୍କର, ସବୁ ଡରୁଥିଲେ ମନେ ଋଷି ସବୁ, ଏ ଡରିକି କଳିଯୁଗରେ ଭାଗବତ ଶୁଣିବାନି ବସି ଯାଇଥିଲେ ନା ସ୍ୱର୍ଣ୍ଣକାଦି ଋଷିମାନେ, ଆଉ ବଢ଼ିଆ ଜାଗା ମୁଁ ଯାଇଥିଲି ସେଠିକି, ଯେଉଁ କ'ଣ ସେଟା ଆମର ନମିଷାରଣ୍ୟ ନଦୀ ଯାଉଛି, ସେ ବୃକ୍ଷ ଯେଉଁ ମୂଳରେ ବସିକି ସବୁ କଥା ଶୁଣୁଥିଲେ, ପଳେଇଗଲେ ସବୁ ଚାଲ ତାର କଥା ଶୁଣିବା, ଚାଲ ଭାଗବତ ଶୁଣିବା, ସତ୍ର ସବୁ କରୁଥିଲେ, ବିଭିନ୍ନ ସତ୍ର କରୁଥିଲେ ସବୁ, ସେଠି ସୁତ ଗୋସ୍ୱାମୀ ପାଇଲେ, ଆଉ ସେଇଠି ଭୀମସେନ କହିଥିଲେ, ଯେଉଁ କପିଧ୍ୱଜ କଥାରେ ମନେ ପଡ଼ିଲା, ସେଇଠି ଭୀମସେନ କହିଥିଲେ କାହାକୁ, ସରି ହନୁମାନ କହିଥିଲେ ଭୀମସେନ, ଦେଖ ତୁମର ମହାଭାରତ ଯୁଦ୍ଧ ହବ, ସେ କହିଦେଲେ ତୁମର ତୁମେ କୁନ୍ତୀଙ୍କର ପୁତ୍ର, ବଣ ଭିତରୁ କାହିଁକି ଆସିଛ ନା ଏମିତି ଏମିତି ଏମିତି, ହନୁମାନ ସବୁ ଜାଣନ୍ତି, ଆଚ୍ଛା ଆଚ୍ଛା, ତ ଫେରିଲା ପରେ ଭୀମସେନ କହୁଛି ଫେରିଲା ପରେ ନିଶ୍ଚୟ ଯୁଦ୍ଧ ହବ, ହନୁମାନ କହିଲେ ମୁଁ ବି ଜାଣିଛି ଫେରିଲା ପରେ ମହାଭାରତ ହବ ଯୁଦ୍ଧ ହବ, କିନ୍ତୁ ମନେ ରଖ ମୁଁ ତୁମକୁ ସାହାଯ୍ୟ କରିବି ଭାଇ, ହନୁମାନ କହିଥିଲେ, ନା କେମିତି ସାହାଯ୍ୟ କରିବୁ, ନା ମୁଁ ଅର୍ଜୁନର ପତାକାର ରହିବି, କପିଧ୍ୱଜ ଏଇ ଶବ୍ଦ ଲାଗିଛି ନା, କପିଧ୍ୱଜ ପ୍ରଭୁପଛରେ ଲେଖିଛନ୍ତି, ଏଇଠି ମୂଳ ବି ଶ୍ଳୋକ ଆସୁଛି ନା, ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧାତ୍ରା ରାଷ୍ଟ୍ରାନ୍ କପିଧ୍ୱଜ, ଏ କପିଧ୍ୱଜ ଅର୍ଜୁନଙ୍କ ରଥର ପତାକାରେ ହନୁମାନଙ୍କର ଛବି ବିଜୟର ଅନ୍ୟ ଏକ ସୂଚନା ଦେଉଥିଲା, କପିଧ୍ୱଜ ଏଇଟା ବଳଦେବ ଦର୍ଶନ କପିଧ୍ୱଜ କରୁଛନ୍ତି ଟିକା, ତାକୁ ପ୍ରଭୁପାଦ ରଚନା କରିଛନ୍ତି, ଆଉ ହନୁମାନ ଭୀମସେନ ପଚାରିଲେ ଭାଇ ପତାକା ରହିଗଲେ କ'ଣ ଆମର କ'ଣ ହେଇଯିବ, କ'ଣ ବିଜୟ କେମିତି ହେବ, ପତାକା ରହିଗଲେ କେମିତି କ'ଣ ବିଜୟ ହବ, କାହିଁକି ଭଗବାନ ଅର୍ଜୁନଙ୍କୁ ପତାକା ରଖିଥିଲେ, ଯେ ରାମ ଅବତାରରେ ଭଗବାନ ଏତେ ଋଣୀ ହେଇଯାଇଥିଲେ, କାହାର ହନୁମାନଙ୍କର ଋଣ କିଛି ସୁଝି ନଥିଲେ, ଭଗବାନ ବହୁତ କୃତଜ୍ଞ ହୃଦୟ ନା ତାଙ୍କର, ମଣିଷ ସିନା ଅକୃତଜ୍ଞ, ଭଗବାନ ବହୁତ କୃତଜ୍ଞ ହୃଦୟ, ସେଥିପାଇଁ ଯେତେବେଳେ ମାଖନ ଯେତେବେଳେ ବୃନ୍ଦାବନରେ ବାନରମାନେ ଆସିଲେ ମାଖନ ଦିଅନ୍ତି, ସେ ରାମଲୀଳାକୁ ଚିନ୍ତା କରି ମାଖନ ଦିଅନ୍ତି ନା, ଏମାନେ ରାମ ଅବତାରରେ ମୋତେ କେତେ ସାହାଯ୍ୟ କରିଛି, କିନ୍ତୁ ମୁଁ ତାଙ୍କୁ ଦିନେ ଭଲ ଭୋଜନ ଟିକେ ଦେଇନି, କାରଣ ଆଜି ଯଶୋଦା ଯାହା ରଖିଛନ୍ତି ମୁଁ ସେଇଟାକୁ ଦେବି, ସେ ଯଶୋଦାଙ୍କୁ କ୍ରୋଧ ଲାଗୁଛି, ଆରେ ମୁଁ ଯାହା କେତେ କଷ୍ଟରେ କଲି ଦାସଦାସୀ କରିନାହିଁ ତାଙ୍କୁ ମାଙ୍କଡ଼କୁ ଦେଉଛନ୍ତି, ଭଗବାନଙ୍କର କୃତଜ୍ଞ ହୃଦୟ, ଜୀବଟା ଗୋଟେ ଅକୃତଜ୍ଞ ନା, ତାର କ'ଣ ଅଛି, ବାପ ମା ଭାଇ ବନ୍ଧୁ ଠାକୁର କିଛି ନାହିଁ, ତାକୁ ଯେଉଁଟା ଭଲ ଲାଗିଲା କରିବ ନା, ସାଙ୍ଗେ ସାଙ୍ଗେ ସିଏ ପାଗଳା, ଅକୃତଜ୍ଞ ଲୋକ ଗୁଡ଼ାକ, ଭଗବାନ ଜଳ ବାୟୁ ଦେଇ ଆମକୁ ଏତେ ଦିନ ବଞ୍ଚେଇଛନ୍ତି, ପିତାମାତା ସମସ୍ତେ ସମସ୍ତଙ୍କ ପ୍ରତି ଆମେ ଋଣୀ ନା, ଆଉ ଆମେ କ'ଣ ଗୋଟେ ମଣିଷ ଅଟୋମେଟିକ ବଞ୍ଚିଗଲେ କି, ତୁମେ ଅଟୋମେଟିକ ବଞ୍ଚିଗଲ, ସମସ୍ତଙ୍କର ନା, ଗୋଟେ ଗାଈରେ କ୍ଷୀର ଖାଇଯାଅ, ପିତାମାତା ତୁମର ଅଛନ୍ତି, ଗାଁକୁ ଡାକ୍ତର ସମସ୍ତଙ୍କ କୃତଜ୍ଞ ହୃଦୟ ରହିବ ନା, ଆଉ ଯାହା କଥା ଉପକାର ପାଇଛ ତାକୁ ସବୁବେଳେ ସମ୍ମାନ ଦେବ, ତୁମେ ଏମିତି ଉପକାର ପାଇଛ ମାନେ ତୁମେ ତାକୁ ଘୃଣା କରିଦେବ, ଭଗବାନ ଖୁସି ହେବେନି ନା, ଯିଏ ଏଇଟା କରିଦଉଛି ତାର ତାର କୃତଜ୍ଞତା କଣ ଭଗବାନଙ୍କ ପ୍ରତି ରହିବ? କେବେ ରହିବନି। ତୁ ହୃଦୟରେ ତ ଅକୃତଜ୍ଞତାଟା ଭଗବାନଙ୍କ ପ୍ରତି କୃତଜ୍ଞତା କୋଉଠି ଆସିବ? କୃତଜ୍ଞତାର ହୃଦୟ ଯାହା କତିରେ ଉପକାର ପାଇଛେ ତାଙ୍କର ଉପକାର ଆମେ କରି ନପାରେ କିନ୍ତୁ ଅବମାନନା କେବେ କରିବା? ସମ୍ମାନ ସବୁବେଳେ ଦେବ କାରଣ ସେ ମୋର ଉପକାର କରିଛ। କଳିଯୁଗରେ ତ ଏଟା ପୁରା ଅକୃତଜ୍ଞ ହୃଦୟ ସବୁ କି କା କଥା ବୁଝେ କେତେ ସାଙ୍ଗେ ସାଙ୍ଗେ 5 ମିନିଟ୍ ଲାଗିବ ଉଡ଼େଇ ଦେବେ। ବହୁତ ଭୟଙ୍କର ଜିନିଷ। ଭଗବାନ ବହୁତ କୃତଜ୍ଞତା, ସେଥିପାଇଁ ବିଜୟ ମୁଁ ଦେଉନି, ବିଜୟ ହନୁମାନ ଦେଉଛି। ଆଉ ଭଗବାନ ତଳେ ବସିଥିଲେ, ପତାକା ଉପରେ ଥିଲା, ଜଣାଉଥିଲେ ମୋ ଭକ୍ତ ଏଇ ହନୁମାନ ହିଁ ବିଜୟ ଯେମିତି ଦେଇଥିଲେ କେଉଁଠି ରାମ ଅବତାର, ଏଠି ବି ଅର୍ଜୁନଙ୍କୁ ବିଜୟ ଦେଉଛନ୍ତି। ସେ ଏ ବିଜୟର ସୂଚନା କପିଧ୍ୱଜା। ଆଉ ଭୀମସେନ କହିଲେ, ପଚାରିଲେ, କହିଲେ ଭାଇ କହୁଛ ତୁମେ ମହାଭାରତ ଯୁଦ୍ଧରେ ସାହାଯ୍ୟ କରିବ, ଅର୍ଜୁନ ପତାକା ରଥ ପତାକା ରହିକି କ'ଣ ସାହାଯ୍ୟ କରିବ? କହିଲେ ତୁମେ ଜାଣିପାରିବନି, କେହି ମହାଭାରତ ଧରିପାରୁନଥିଲେ, କେହି ଜାଣିନଥିଲେ, କେବଳ ଭଗବାନ ଜାଣିଥିଲେ, ଭୀମସେନ ଜାଣିଥିଲେ, ଆଉ କେହି ଜାଣିନଥିଲେ। କେବଳ ବହୁତ ସୈନ୍ୟମାନେ ମରିଯାଆନ୍ତି, ଗୋଟେ ଶବ୍ଦ ଆସେ, ଗୋଟେ ବିକଟାଳ ଶବ୍ଦ ଆସିବ, ସେ ଶବ୍ଦଟା ଏତେ ପ୍ରଖଣ୍ଡ ପ୍ରଚଣ୍ଡ ଶବ୍ଦ ଆସିବ, ଗୋଟେ ଗର୍ଜନ ଆସିବ, ସେ ଗର୍ଜନରେ ଶହ ଶହ ଲୋକମାନେ ମରିଯାଆନ୍ତି, ସୈନ୍ୟମାନେ ମରିଯାଆନ୍ତି। ସେ ଗର୍ଜନଟା କେଉଁଠି ଆସିକି ଜାଣନ୍ତିନି, ସେଟା କିଏ? ହନୁମାନ। ହନୁମାନ କହିଥିଲେ ମୁଁ ଏତେ ଗର୍ଜନ କରିବି, ସେ ଗୋଟେ ଶବ୍ଦ, ଏମିତି ଶବ୍ଦ ଆସିବ, ଏମିତି ଗର୍ଜନ ଆସିବ, ତାକୁ ଶୁଣିକି ମୂର୍ଛିତ ହେଇଯାଉଥିଲେ, ଯେତେବେଳେ ମୂର୍ଛିତ ହେଉଥିଲେ ବାସ୍ ପଦାର୍ଥିକମାନେ ତାଙ୍କୁ ଚକଟି ପାଦରେ ଚକଟି ଦେଉଥିଲେ, ମରଣ ହେଇଯାଉଥିଲେ ସବୁ। କପିଧ୍ୱଜା ତେଣୁ ଇଏ ଏଥିରୁ ସବୁ ଆଚାର୍ଯ୍ୟମାନେ ଆସଞ୍ଜୟ ଭକ୍ତ ଯିଏ ସାର ଧରିବ ନା, ସାର ଜିନିଷଟା ଆମର ନେବାର ଅଛି ଆଉ, ସେ ସବୁ ସୂଚନାରୁ ଜାଣିଦେଉଥିଲେ ଯେ ଇଏ ବିଜୟଟା ପାଣ୍ଡବମାନଙ୍କ ପାଖକୁ ପଳେଇବ। କାରଣ ଯେତେ ଭଲ ବିଶେଷଣ, ଯେତେ ବୀର, ଆଉ ସବୁ ଜିନିଷଟା ପାଣ୍ଡବ ପାଖରେ ଲାଗୁ, ଦୁର୍ଯ୍ୟୋଧନ ପାଖରେ କିଛି ଲାଗୁନି, ଖାଲି ବଳ ବୀର୍ଯ୍ୟଟାକୁ ଦେଖାଯାଉଛି, କିନ୍ତୁ ସବୁ ଜିନିଷଟା ଭଗବାନ ଭଗବାନ ଯେହେତୁ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି, ସେ ପାଣ୍ଡବ ପାଖରେ ଲାଗୁଛନ୍ତି। କାଲିକି ଶୁଣିବା, କାଲି ତ ଅର୍ଜୁନଙ୍କର ମୋହ ଚାଲି ଆସିବ, ଭଗବାନ ପରିହାସ କରିବେ, କ'ଣ ରଥ ରଖିବା ପାଇଁ କ'ଣ ସନ୍ଧି କରିବ ନା କ'ଣ? ସେ ନଗର ଉଭୟ ମଧ୍ୟ ରଥ ସ୍ଥାପ ଅଚ୍ୟୁତ, ହେ ଅଚ୍ୟୁତ ରଥ ରଖ। ଆଉ ଭଗବାନ ଦେଖି ଦେଖି ତ କହିବେ, କେ ମୟାମ ଯୁଦ୍ଧ, ମୁଁ କାହା ସହିତ ମୁଁ ଯୁଦ୍ଧ କରିବି? ସେ ଭଗବାନ କହିବେ, ଦେଖ ଇଏ ହେଉଛନ୍ତି ପିତାମହ ଭୀଷ୍ମ, ଏ ଖାଲି ଦେଖେଇଦେବେ, ଦେଖେଇଦେବେ କ'ଣ କରିବେ କହିଲେ, ଦେଖେଇଦେବେ ଏଇ ପିତାମହ ଭୀଷ୍ମ, ଇଏ ହେଉଛନ୍ତି କର୍ଣ୍ଣ, ଇଏ ହେଉଛନ୍ତି ଅର୍ଜୁନ, ଇଏ ହେଉଛନ୍ତି ଭୀମ ବିକର୍ଣ୍ଣ, ଇଏ ଦ୍ରୋଣାଚାର୍ଯ୍ୟ, ଇଏ କୃପାଚାର୍ଯ୍ୟ, କାହାକୁ ଦେଖୁଛନ୍ତି? ଅର୍ଜୁନ କ'ଣ ଚିହ୍ନିନଥିଲେ କି? ଦେଖୁଛନ୍ତି କ'ଣ? ପିତାମହ ଭୀଷ୍ମ ସେଠି ଧରିଦେଲେ, କାଲ ଦୃଷ୍ଟ୍ୟା ସର୍ବମ ଆୟୁ ଆକୃଷ୍ୟ, ତାଙ୍କ ସ୍ତୁତିରେ ଲେଖୁଛନ୍ତି ଭୀଷଣ ଚକ୍ର ଠାକୁରଙ୍କ ଟୀକା, ଅୟମ ଭୀଷ୍ମ ଅୟମ ଦ୍ରୋଣ ଅୟମ କର୍ଣ୍ଣ ଇତି କାଲ ଦୃଷ୍ଟ୍ୟା ସର୍ବମ ଆୟୁ ଆକୃଷ୍ୟ ଅର୍ଜୁନମ ବିଜୟ ଦଦ୍ୟା, ସମସ୍ତଙ୍କ ଆୟୁକୁ ହରଣ କରିଦେଲେ ସାଙ୍ଗେ ସାଙ୍ଗେ। ଭଗବାନ କହୁଥିଲେ ଅୟମ ଭୀଷ୍ମ, ସିଏ କ'ଣ ଭୀଷ୍ମକୁ ଚିହ୍ନିନଥିଲେ? କହିଦେଇକି ତାଙ୍କ ଆୟୁ ନେଇ ଆସିଲେ, ଏ 18 ଦିନ ଭିତରେ ଏ ଯିବେ, ଇଏ କର୍ଣ୍ଣ ଇଏ କାଳ ଦୃଷ୍ଟି, ଭଗବାନଙ୍କର 2ଟା ଦୃଷ୍ଟି ଅଛି ନା, ଗୋଟେ ଶୁଭ ଦୃଷ୍ଟି ଗୋଟେ କାଳ ଦୃଷ୍ଟି। ମନ୍ଦିର କାହିଁକି ଆସନ ସବୁବେଳେ? ଭଗବାନଙ୍କ ଯେଉଁ ଗାଁ ଗହଳିରେ ଦେଖ ସବୁ ମନ୍ଦିରକୁ ପ୍ରତିଦିନ ମନ୍ଦିରକୁ ଯିବେ, ମନ୍ଦିର କାହିଁକି ଯାଆନ୍ତି? ଆମ ମନ ଠିକ ଥାଉ ନଥାଉ, ଆମର ଯେମିତିକା ମୋ ଦେହ ଖରାପ, ମୋ ଏମିତିକା, ମୋ ସେମିତିକା, ତୁମ ଆଳି ରାଜା ଦେଖୁନା, ତୁମ ତାଙ୍କ ଦେହ ଖରାପ ହେଉ, ତାଙ୍କୁ ଜ୍ୱର କେଉଁଦିନ ହେଇନଥିବ? ଆଳି ରାଜା ଯେଉଁ ଗ୍ରହାଦେବ ଚାଲି ଆଇଲେ, ଏମିତି ଚାଲି ଆଇଲେ କ'ଣ ଖାଇବା ପିଇବା ପାଇଁ ରାଜା ଘରକୁ ପଳେଇ ଆସିଥିଲେ ନା କ'ଣ? ତାଙ୍କୁ ତାଙ୍କର ତ ଦେହ ନା, ପୁଣି ତାଙ୍କର କ'ଣ କେତେ ଗୋଟେ ରାଜ୍ୟ ଚଳାଉଥିଲେ, କେତେ ଅସୁବିଧା ରହିଥିବ, ସୁବିଧା ରହିଥିବ ନାହିଁ, ମୋର ଏଇଟା କର୍ମ, ମୁଁ ଯିବି ଭଗବାନଙ୍କୁ ଦର୍ଶନ କରିବି ନା, ଭଗବାନଙ୍କୁ ଦର୍ଶନ କରିବି, ଭଗବାନଙ୍କ ସେବା କରିବି। ସେବା ତୁମେ ଛାଡ଼ିଲ, ଦର୍ଶନ ଛାଡ଼ିଲ, ଭଗବାନଙ୍କ ସେବା ଛାଡ଼ିଲା ମାନେ ତୁମେ ଗଲା, ତୁମର ମରଣ ହେଇଯିବ, ଆଉ ତୁମ ଜୀବନ ରହିବନି, ଆଉ ଯେତେ କଷ୍ଟ ହଉ ସେଇଟା କରିବାକୁ ପଡ଼ିବ। ଅତି ଯେତେବେଳେ ହାତ ଗୋଡ଼ ଚଳୁନି ବାସ୍, ସେଇଟା ଅଲଗା, ସବୁଦିନ ଏଇଟା କରିବାକୁ ପଡ଼ିବ। ଆଉ ସମ୍ବନ୍ଧରେ ଭଗବାନ କେମିତି, ଆଉ ଘରେ ତୁମେ ବସିକି ଖାଲି ଲୋକ କ'ଣ କହିବେ? ସ୍ତ୍ରୀ ପାଖ ଏଇଟା ବସିକି ଖାଲି ଖାଉଛି, ଅଳସଟା ବସିକି ଖାଉଛି, ବସିକି ଖାଉଛି କହିଦେବେ ଘରେ, ପଇସା ରଖିଥିଲେ ତୁ ବସିକି ଖାଇଲେ, ବସିକି ଖାଇଲାଣି ପଇସା ରଖିକି, ଆଉ ବସିଲେ କେହି ଭଲ ପାଇବେ ନା, ଭଗବାନ କେମିତି ଭଲ ପାଇବେ? ସେବା ନା, ଆଉ ଭଗବାନଙ୍କର ଏ ଯେଉଁ ସମ୍ବନ୍ଧଟା, ପ୍ରୀତିପୂର୍ଣ୍ଣ ସମ୍ବନ୍ଧଟା ଏମିତି ହୁଏ ନା ଭଗବାନଙ୍କୁ, ଏଇ ଏଇ କଥାରେ କହୁଥିଲି, ଭଗବାନ ମନ୍ଦିରକୁ ଏଥିପାଇଁ ସବୁବେଳେ ଯାଆନ୍ତି। ଆମର କେମିତିଆ ଦେହ ଭଲ ଥାଉ, ମନ ଭଲ ଥାଉ, କ'ଣ ଥାଉ, ପ୍ରଭୁଙ୍କର ଗୋଟେ ଶୁଭ ଦୃଷ୍ଟି ଅଛି ନା, ଆମର ତ କର୍ମଫଳ ଅଛି ନା, ଭଗବାନଙ୍କୁ ଦର୍ଶନ କଲେ, ଚରଣାମୃତ ଟିକେ ପାଇଲେ, ତୁଳସୀକୁ ଦର୍ଶନ କଲେ, ଗୁରୁ ଆଚାର୍ଯ୍ୟଙ୍କୁ ଦର୍ଶନ କଲେ, ଆମ ଶୁଭ ଦୃଷ୍ଟି ଟିକେ ପଡ଼ିବ ପଡ଼ିବ ନା, ଆଉ ଭଗବାନଙ୍କର ଜିନିଷର ନାହିଁ, ମୁଁ ବା ଆଖି ଆଗରେ ଦେଖିସାରିଲିଣି, ମୁଁ ଆଖି ଆଗରେ ଦେଖିସାରିଲିଣି, 5ଟା କେସ୍ ଦେଖିସାରିଲି, ଏ ଆମ ମନ୍ଦିର ମୁଁ ଖାଲି ମୁଁ ଆସିବା ଭିତରେ କେତେ ଦେଖିସାରିଲିଣି, ଯେ ପାଠ ପଢି ପଢି ସେ କୁଆଡ଼େ ବୁଢା ହେଇସାରିବେ, ତାଙ୍କ ଚାକିରି ବାକିରି କିଛି ନଥିବ, ବୁଲୁଥିବେ, ଏ ଗରିବର ଛୁଆ ସେ ଆସି ଟିକେ ମନ୍ଦିର ସେବାପତ୍ର କରି, ଗୋଟେ ରେଷ୍ଟୁରାଣ୍ଟ ଗୋଟେ ପିଲାଟେ ଥାଏ, ସେଠି ତାର ଗୋଟେ କାମ ହେଲା, ସେ ପଇସା ନେଇ କାମ କରେ, ସେ ଖାଲି ବୈଷ୍ଣବମାନଙ୍କୁ ଭଲ ପାଏ, ଛୁଆଟା ଥାଏ ସେ ଭାରି ସମସ୍ତଙ୍କୁ ପ୍ରଭୁ ଯିଏ ଯାହା ମାଗ୍ୟ ପ୍ରସାଦ ଦେବ ତାଙ୍କୁ ଭଲ ଭଲ ପାଏ, ଏ କଥାରେ CRP ର ଚାକିରି ପାଇଗଲା ପଳେଇଲା, ଏ ତାରି ସାଙ୍ଗରେ କେତେ ପିଲା ହେଇ ଅଛନ୍ତି ସେଇଠି ନାଇଁ, ସେ ଆଉ ଗୋଟେ ଛୁଆଟା ଆସେ, ସେ ଭାରି ଗରିବ, ତାର ମା ଭାଇ ଦୁଇ ଭାଇ ଆସନ୍ତି, ଭାରି ଗରିବ, ମାଟି ଗରିବ, ପିଲା ବାପା ଗରିବ, ସେ ଆସି ସେ କାଳେ ମନ୍ଦିର ମାର୍ଜନ କରେ, ଏଇ ମନ୍ଦିରକୁ ଧୁଆ ସଫା କରେ, ଏଥର ଗଲାବେଳେ ମୋତେ 500 ଟଙ୍କା ଦେଉଛି, ଏଇ କେତେ ଦିନ ବେଳେ 500 ଟଙ୍କା, ମୁଁ ଏଇ 500 ଟଙ୍କା କ'ଣ କାଢ଼ୁଛୁ, ତ ଗରିବ ଛୁଆ ତ ପଇସା, ନା ନା ରଖନ୍ତୁ ଆଜ୍ଞା, ମୁଁ ଚାକିରି ପାଇଗଲିନି ବା ଗଭର୍ଣ୍ଣମେଣ୍ଟର, ମାନେ ତୁ ଚାକିରି ପାଇଗଲୁ କେଉଁଠୁ ପାଇଲୁ, ନା ଆଜ୍ଞା ଗଭର୍ଣ୍ଣମେଣ୍ଟର, ମୁଁ ଭାବି ପାଠ ପାଠ ପଢ଼ନି, ତ ସବୁବେଳେ ମନ୍ଦିର ଆସି ଏପଟର ସେଠୁ ବୁଲୁଛି, କେଉଁଠୁ ଚାକିରି ପାଇଗଲି, ଏଇ ଗୋଟେ ମାତା ଯିଏ ଆମର ସେ ଫୁଲ ଗୁନ୍ଥୁଛି, ସେ ଫୁଲ ଗୁନ୍ଥୁ, ସେ ଫୁଲ ତା ଝିଅ ଏକାଥର ବଜେଇଦେଲା, ଯିଏ କ'ଣ ଡକ୍ଟର କ'ଣ ଏଇଟା କହୁଛନ୍ତି, ମେଡ଼ିକାଲ ବଜେଇଦେ, ପଇସା ନାହିଁ, ତାଙ୍କୁ ସ୍କଲାର ପିଲା, ହା କେତେ କ'ଣ କୋଚିଂ, କେତେ କୋଚିଂ ସେଣ୍ଟରକୁ ଯା, କ'ଣ କର, ଭଗବାନ ସେବା କଲେ, ଭଗବାନ ସେବା କଲେ ଭଗବାନ ଦେଇଦେବେ, ଶୁଭଦୃଷ୍ଟି ଭଗବାନଙ୍କର ଅଛି ନା, ଆଉ ସେଇଟା ଆମେ ଭକ୍ତ କେତେ ନ ବୁଝିବା, ଜ୍ଞାନର ବି ଶୁଭଦୃଷ୍ଟି, କର୍ମର ବି ଶୁଭଦୃଷ୍ଟି, ସବୁଥିରେ ଶୁଭଦୃଷ୍ଟି ଅଛି, ଗୋଟେ ଭଗବାନଙ୍କର ଗୁରୁ ବୈଷ୍ଣବ ଦୃଷ୍ଟି ଅଛି ନା, ତାଙ୍କ କୃପା ଦୃଷ୍ଟି ଅଛି ନା, ଆଉ ସେ କୃପା ଦୃଷ୍ଟି କରିଦେବେ ତ ତୁମର ସବୁ ହେଇଯିବ, ଆଉ ତୁମେ ଏମିତି ପଢ଼ିକି ମୁଁ ପଣ୍ଡିତ ହେବି, କି ଏଇଟା କରିକି ଗୋଟେ ବଡ଼ ଲୋକ ହେବି, ଧନ ରୋଜଗାର କରିକି ବଡ଼ ହେବି, ସେସବୁ ରାସ୍ତା ଆମର ନୁହେଁ, ମୁଁ ପଢ଼ି ଆମେ ଏଠି ପଢ଼ିକି ପଣ୍ଡିତ ହେଇପାରିବାନି, କି ଜଗତରେ ବହୁତ କିଛି କରିକି ଏଠି ବଡ଼ ନାମ କମେଇ ପାରିବାନି, କୌଣସି ଜିନିଷ କରି, ଏଇଟା ହେଉଛି ଶୁଭ ଦୃଷ୍ଟିର ପଥ, ଯଦି ଗୁରୁ ବୈଷ୍ଣବ ସେଥିପାଇଁ ଆମେ ଗୋଟେ ପଦ ଗାଉଛେ, ତୁମେ ବୁଢ଼ା ହେଇଗଲେ ତ ଚୁଟି ପାଚିଲେ ଧରିପାରିବନି ତୁମକୁ, ହା ପ୍ରଭୁ କର ଦୟା ଦେହ ମୋର ଏ ପଦ ଛାୟା, ଏବେ ଯଶ ଘୁଷୁ ତ୍ରିଭୁବନ, ମୋତେ ପଦ ଛାୟା ଆପଣ ଦିଅନ୍ତୁ, ଆପଣଙ୍କ ଦୟା, ଶୁଭ ଦୃଷ୍ଟି ଗୋଟେ ଅଛି ନା, ଗୁରୁ ବୈଷ୍ଣବଙ୍କର ଦୃଷ୍ଟି ଗୋଟେ ଅଛି ନା, ଭଗବାନଙ୍କର ଶୁଭ ଦୃଷ୍ଟିଟା ପାଣ୍ଡବମାନଙ୍କର ପଡ଼ିଛି ମାନେ ବର୍ତ୍ତମାନ ବିଜୟ ତାଙ୍କର ହେଇଯିବ, ଆଉ ଆଉ କାଳ ଦୃଷ୍ଟି ପଡ଼ିଛି କାହା ଉପରେ, କୌରମାନଙ୍କ ଉପରେ, ଆଉ କାଳ ଦୃଷ୍ଟି ପଡ଼ିଛି, ସବୁ ଆୟୁ କ୍ଷୟ ହେଇକି ସବୁ ମୃତ୍ୟୁବରଣ ହେବେ, କାଲି ଆସିବେ ଗୀତା ସୃଷ୍ଟି ହେବେ, ଗୀତା ଭଗବାନ କହିବେ, ଯେଉଁ ଗୀତା ପ୍ରସଙ୍ଗ ଆସିବ, ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ।